वासुदेवाय। श्रीमद्भागवतम दशम स्कंद 35 अध्याय श्लोक 1। ओटा आज लिखा ही नहीं 35 अध्याय आरंभ हो गया जी जुगल गीति तेणु 26 टी श्लोक अच्छा अध्याय प्रथम एवं एक नंबर एवं 26 नंबर जो श्लोक ये दुटी छाड़देले बाकी जो 24 टी श्लोक रे दुई दुईटी श्लोक रही तेणु यार नाम हूँ जुगल गीति ये जिते भागवत जिते श्लोक अच्छा ये गोटे अलग प्रकार गीत दुई दुईटी श्लोक मिसिकी गोटे कथा कह जाए गोटे श्लोक कहले भी होता कि दुईट श्लोक कहता जुगल गीत भी कह तेणु आमको आज जुगल गीत श्रवण श्रवण करने कीर्तन करने सुजोग मिलला तेणु श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी पाद पद्मे आम प्रणत निवेदन करवा आमको सुजोग मिलदे प्रभुपाद महाराज गुरुदेव जुगल गीति गोपी मान गीत हूँ प्रसिद्ध ये भुवन को पवित्र करदेव दशम स्कंद 47 अध्याय यहाँ कहे उद्धव कहे उद्धव सामान्य व्यक्ति नुहति बृहस्पति शिष्य एवं कृष्ण सखा तेणु सी कहे जासा कृष्ण कथोद्गीत पुनादि भुवन त्रयम तेणु से पाद गोपी मान पादरणु को वंदना कर मुखरु ये भगवान कृष्ण कथा आसुची एटा त्रिभुवन को पवित्र कर दौची तेणु यही अनुसार आम यू श्रवण करवा कीर्तन करवा के महानता रही जदि आम शुणाप कई लोक ना भक्त शुणापी कि तथापि आमर सुजोग आम मिलला जी जन शुणे जी जन आम तो कथा कह तेणु प्रथम श्लोक आज कह श्लोक 1:10-35 श्लोकोवाच गोप्यः कृष्णे वनं जाते गोप्यः कृष्णे वनं जाते तमनु द्रतचेतसः तमनु द्रतचेतसः कृष्णलीला प्रगायन्त्यो कृष्णलीला प्रगायन्त्यो निन्योर्दुःखेन वासरान् निन्योर्दुःखेन वासरान् गोप्य कृष्णे वनं जाते दमनोन्द्रतचेतसः कृष्णलीला प्रगायन्त्यो निन्योर्दुःखेन वासरान् इष्कोवाच गोप्य कृष्णं वनं जाते दामनोन्द्रतचेतसः कृष्णलीला प्रगायन्त्यो निन्यु दुखेन वासरान् एटा हम तमनु द्रुत चेतस भगवान कर जो सकाळ हो गले भगवान चली जाती वत्साचरण करने गोचारण करने तेणु गोपी मैंने विरह जासां क्षण नीतो जो जहाँ विरह गोटे क्षण तक युग सत भाई लगुला ए अंतिम श्लोकटे आसा जासा नहीं बोधे 35 श्लोक आउ गोटे श्लोक अच्छा बिना गोटे क्षण गोटे युग भाई लगुला आग सत भी कह अध्याय वर्णना कर आर स्वर रही गीत आम श्रीमद राधाकुंद महाराज जो स्वर से बोली आम चेष्टा करवा बोलने से अनुसार प्रथम श्लोकटी सामान्य भाव कह जो ଗୋପ୍ୟ କୃଷ୍ଣ ବନଂ ଜାତେ ଏବଂ ରାତ୍ରିଷୁ କୃଷ୍ଣେନ ସ୍ମୈରମଭିରମିତାନଂ ଦିବ୍ୟ ତତ୍ ବିରହିତାନଂ ଅନୁଗୀତେନ ଦିନ ନିସ୍ତାର ପ୍ରକାର ମାହ। ରାତ୍ରିରେ ଭଗବାନଙ୍କ ସହିତ ଗୋପୀମାନେ ରାସଲୀଳା ଇତ୍ୟାଦି କରୁଥିଲେ, ମିଳନ ହେଉଥିଲା ଭଗବାନଙ୍କର ସହିତ, କିନ୍ତୁ ଦିବସ ହେଲେ ଭଗବାନ ବିରହରେ ଦିନ କେମିତି କାଟୁଥିଲେ, ଟାଇମ୍ ପାସ୍, ଚନାଚୁର ଖାଇକି ଟାଇମ୍ ପାସ୍ କରୁଛନ୍ତି, କିନ୍ତୁ ଗୋପୀମାନେ ଭଗବାନଙ୍କ ବିରହରେ କେମିତି ସେ ସମୟ କଟାଉଥିଲେ ସେଇଟା ଆମେ ଦେଖିବା। କୃଷ୍ଣ ବନଂ ଜାତେ, କୃଷ୍ଣ ସକାଳ ହେଲେ, ଆଜି କୁହାଗଲା 31 ଅଧ୍ୟାୟରେ ବର୍ଣ୍ଣନା କରାଗଲା, ଅଟେତି ଯତ୍ ଭବାନ ଅନିକାହନନମ ତ୍ରୁଟି ଯୁଗାଏତେ ତ୍ୱାମ ଅପଶ୍ୟତାମ। ତାଙ୍କର ଅଦର୍ଶନରେ ଗୋଟେ ତ୍ରୁଟି, ଗୋଟେ ଯୁଗ ଭଳି ଲାଗୁଥିଲା, ତ୍ରୁଟି ଯୁଗାଏତେ। ତେଣୁ ଭଗବାନ ଯେତେବେଳେ ବନକୁ ଚାଲିଯାଆନ୍ତି ସେତେବେଳେ ତଂ ବା କୃଷ୍ଣ ଅନୁଦ୍ରୁତ ଚେତସଃ, ଭଗବାନଙ୍କର ଅନୁଦ୍ରୁତଂ ଆସକ୍ତଂ ଚେତୋ ଯାସଂ ତାହା ଅନୁଦ୍ରତଂ, ମାନେ ଆସକ୍ତ, ଭଗବାନଙ୍କ ପ୍ରତି ଏତେ ଆସକ୍ତି ଥିଲା, ଚିତ୍ତ ତାଙ୍କର ଆସକ୍ତି ଥିଲା। ତେଣୁ ଗୋପ୍ୟ କୃଷ୍ଣ ଲୀଳା, ଗୋପୀମାନେ ଏଇ କୃଷ୍ଣ ଲୀଳାକୁ ପ୍ରଗାୟନ୍ତ୍ୟ, ପ୍ରକୃଷ୍ଟ ରୂପେଣ ଗାୟନ୍ତ, ଗାନ କରୁଥିଲେ। ଦୁଃଖେନ, ବହୁତ ଦୁଃଖରେ ବହୁତ କଷ୍ଟରେ ଗାନ କରୁଥିଲେ। ବାସରାନ, ତାଙ୍କର ଦିନ ଏଇଭଳି ଭାବରେ ନିନ୍ୟୁ ଜାପୟା ମାସୁ, ଏଇଭଳି ଭାବରେ ତାଙ୍କର ଦିନ ସେ କାଟୁଥିଲେ, ଭଗବାନ ବିରହରେ ବିରହ ସଙ୍ଗୀତ ଗାନ କରୁଥିଲେ। ଯେମିତି ଆମର ଗୋଟେ ବିରହ ସଙ୍ଗୀତ ରହି ସାଧାରଣତଃ ବିଭିନ୍ନ ଆଚାର୍ଯ୍ୟମାନଙ୍କର ଅପ୍ରକଟ ତିଥିରେ ଏଇ ଗାନଟି କରନ୍ତି, ସମସ୍ତେ ଏଇ ବିରହ ସଙ୍ଗୀତ ଗାନ କରନ୍ତି। ଯେ ଆନିଲ ପ୍ରେମଧନ କରୁଣା ପ୍ରଚୁର, ସେ କଥା ହେଇଗଲା ଆଚାର୍ଯ୍ୟ ଠାକୁର, ସେଇଭଳି ଭାବେ ବିରହ ସଙ୍ଗୀତ, ଗୋପୀମାନଙ୍କର ଏଇ ବିରହ ସଙ୍ଗୀତ ଭଗବାନଙ୍କ ବିରହରେ ଏଇ ସଙ୍ଗୀତ ଗାନ କରୁଛନ୍ତି। ଆମର ମହାମନ୍ତ୍ର ମଧ୍ୟ ବିରହ ସଙ୍ଗୀତ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ହେଉଛି ବିରହ ସଙ୍ଗୀତ। ଭଗବାନ ବିରହରେ ଆମେ ତାଙ୍କୁ ପ୍ରାର୍ଥନା କରୁଛେ, ପ୍ରଭୁ ଆମକୁ ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ। ତେଣୁ ଏବଂ ରାତ୍ରିଷୁ ଗୋପ୍ୟ ଶୋକାନ୍ତେନ ସହ ଲବ୍ଧା ଅଙ୍ଗସଙ୍ଗା ନୃତ୍ୟ ଗୀତ ନର୍ମ ଅଧରାମୃତାଧିକଂ ପିବନ୍ତ୍ୟ ସମ୍ଭୋଗରସ ନିମଗ୍ନା ବବୁ ଇତ୍ୟୁକ୍ତମ। ଆଉ ପୂର୍ବ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କଲା 29-33 ପାଞ୍ଚଟି ଅଧ୍ୟାୟରେ ଭଗବାନ ରାସଲୀଳା କରିଥିଲେ, ଏଇଭଳି ଭାବରେ ତା ରାତ୍ରି, ଏଇଭଳି ଭାବେ ରାତ୍ରିରେ ଭଗବାନଙ୍କ ସହିତ ଗୋପୀମାନେ ଏ ମିଳିତ ହୁଅନ୍ତି, ମିଳିତ ହୋଇ ନୃତ୍ୟ କରନ୍ତି, ଗୀତ ଗାନ କରନ୍ତି ଏବଂ ହସ ପରିହାସ ମଧ୍ୟ କରନ୍ତି। ଅଧରାମୃତ, ଭଗବାନଙ୍କ ଅଧରାମୃତ ସେମାନେ ପାନ କରିବାର ସୁଯୋଗ ପ୍ରାପ୍ତ ହୁଅନ୍ତି। ଅଧରାମୃତାଧିକଂ ପିବନ୍ତ୍ୟମ, ଏ ସମ୍ଭୋଗ ରସ ନିମଗ୍ନା, ଏ ସମ୍ଭୋଗ ରସ ବା ମିଳନ, ଭଗବାନଙ୍କ ସହିତ ମିଳନ ହୁଏ। ଏଇଟା ଆଗରୁ କୁହାଗଲା, ଏ ପାଞ୍ଚଟି ଅଧ୍ୟାୟରେ 29-33 ଏ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଗଲା। ଇଦାନିଂ ଦିନେଷୁ ତେନ ସହ ଲବ୍ଧ ମନମାତ୍ର ସଂଜ୍ଞା ତତ୍ ବେଣୁଗାନାମୃତ ମାତ୍ର ପିବନ୍ତ୍ୟୁ ବିପ୍ରଲମ୍ବରସ ନିମଗ୍ନା ବଭୁ ଇତ୍ୟାହ ଗୋପ୍ୟ ଇତି। ତେଣୁ ଦିନରେ କ'ଣ କରିବେ ନା, ତେନ ସହ ଲବ୍ଧ ମନମାତ୍ର ସଂଜ୍ଞା, ମନରେ ଭଗବାନଙ୍କ ସହିତ ସଙ୍ଗ କରୁଛନ୍ତି, ଲବ୍ଧ ମନମାତ୍ର ସଂଗାତ କରିକି କ'ଣ କରୁଛନ୍ତି ନା, ତତ୍ ବେଣୁଗାନାମୃତ ମାତ୍ର ପିବନ୍ତ୍ୟୁ, ଭଗବାନ ଯେଉଁ ବେଣୁଗାନ କରୁଛନ୍ତି, ବେଣୁବାଦନ କରୁଛନ୍ତି, ଭଗବାନ ବେଣୁ ମାଧୁରୀ, ଚାରୋଟି ମାଧୁରୀ ରହିଛି ଭଗବାନଙ୍କର, ଠକ୍ ଠକ୍ ଟିକେ କମ୍ କର। ତେଣୁ ବେଣୁ ମାଧୁରୀ ଯେଉଁ ରହିଛି ଭଗବାନଙ୍କର, ଚାରୋଟି ମାଧୁରୀ ସହିତ କାହାର ଅନ୍ୟ ବିଷ୍ଣୁ ତତ୍ତ୍ୱ ମଧ୍ୟ ସମାନ ହୋଇପାରିବେ ନାହିଁ, ତା ଦେହରୁ ଗୋଟିଏ ମାଧୁରୀ ହେଉଛି ଭଗବାନ ବେଣୁ ମାଧୁରୀ। ତେଣୁ ଏହି ବେଣୁ ମାଧୁରୀ ଦୁଇଥର ବର୍ଣ୍ଣନା କରାଯାଇଛି ଭାଗବତମରେ, 10 ସ୍କନ୍ଧ 21 ଅଧ୍ୟାୟରେ ବେଣୁଗୀତି ବୋଲି କୁହାଯାଇଛି, ବେଣୁ ମାଧୁରୀ ଆସ୍ୱାଦନ କରାଯାଇଛି, ଗୋପୀମାନେ ଆସ୍ୱାଦନ କରୁଛନ୍ତି। ଏବଂ ଏଠି ମଧ୍ୟ ବେଣୁ ମାଧୁରୀ ଏ ଯୁଗଳ ଗୀତରେ ବେଣୁ ଗୀତ ବେଣୁ ମାଧୁରୀ ଆସ୍ୱାଦନ କରାଯାଉଛି। ତେଣୁ ଇଏ ବେଣୁ ମାଧୁରୀ ଏତେ ଗୁରୁତ୍ୱପୂର୍ଣ୍ଣ, ସୁଖଦେବ ଗୋସ୍ୱାମୀ ଦୁଇଟି ଅଧ୍ୟାୟରେ କହିଲେ ବେଣୁ ମାଧୁରୀକୁ, ଏକୋଇଶ ଅଧ୍ୟାୟରେ କହିଲେ ସେ ଗୋପୀମାନେ କହିଛନ୍ତି, ଏଠି ଯୁଗଳ ଗୀତରେ ମଧ୍ୟ ସେ ଗୋପୀମାନେ କହିବେ ସେ ବେଣୁ ମାଧୁରୀ। ତେଣୁ ସେ ବେଣୁ ମାଧୁରୀ କେତେ ଗୁରୁତ୍ୱପୂର୍ଣ୍ଣ ଏଇଥିରୁ ଆମେ ଜାଣିବା। ଆମର ଗୋଟେ କଥା ଅଛି ଯେ ଗୋଟେ କୁହାଯାଇଛି ଯେ ଜଣେ ପାଶ୍ଚାତ୍ୟ ଜଗତରୁ ଆସିଥିଲେ ପ୍ରକୃତରେ ଜାଣିବା ପାଇଁ ଯେ ପ୍ରକୃତରେ ହିନ୍ଦୁମାନଙ୍କର ଭଗବାନ କିଏ। ସବୁ ଧର୍ମାବଲମ୍ବୀ ସବୁ ଯେଉଁ ରହିଛନ୍ତି ତାଙ୍କର ଗୋଟିଏ ଗୋଟିଏ ଭଗବାନ, ଆଉ ହିନ୍ଦୁମାନଙ୍କର କ'ଣ କୋଟି କୋଟି ଦେବତା ରହିଛନ୍ତି, ଭଗବାନ ରହିଛନ୍ତି, ପ୍ରକୃତରେ ତାଙ୍କ ଭିତରୁ କିଏ ଭଗବାନ? ଆମର ତ ଦେବତାମାନଙ୍କ ଭିତରେ ମଧ୍ୟ ଶ୍ରେଷ୍ଠ ରହିଛି, ଆମର ମୁନି ଋଷିମାନେ ବିଚାର କରି ସେ ନିର୍ଣ୍ଣୟ କରିକି ଯାଇଛନ୍ତି, ଭୃଗୁ ଋଷି ନିର୍ଣ୍ଣୟ କରିଛନ୍ତି ପ୍ରକୃତରେ ବିଷ୍ଣୁ ହେଉଛନ୍ତି ଭଗବାନ। କିନ୍ତୁ ସେମାନେ ସାଧାରଣ ବ୍ୟକ୍ତି ସେମାନେ କ'ଣ ବୁଝିବେ? ପାଶ୍ଚାତ୍ୟ ଜଗତର ଲୋକମାନେ ସେମାନେ ତମ ରଜଗୁଣରେ ରହିଛନ୍ତି, ତଥାପି ସେ ଜଣେ ଆସିଥିଲେ ଭାରତକୁ ଆସିଥିଲେ, ସେ ଦେଖିଲେ ସବୁ ଦେବତାମାନଙ୍କର ଫଟୋ ସବୁ ଦେଖିଲେ। ତେଣୁ ଏ କୃଷ୍ଣଙ୍କୁ ସେ କହିଲେ ଇଏ ହେଉଛନ୍ତି ଭଗବାନ ନା କାହିଁକି ନା? ଆଉ ଯେତେ ସବୁ ରହିଲେ କିଏ କ'ଣ ସବୁ ଅସ୍ତ୍ର ଧାରଣ କରିଛନ୍ତି, ଅସ୍ତ୍ର ଧାରଣ କରିଛନ୍ତି, ସମସ୍ତଙ୍କୁ ଭୟ ରହିଛି, କିନ୍ତୁ ଆଙ୍କର ତ କୌଣସି ଭୟ ନାହିଁ, ବେଣୁବାଦନ କରୁଛନ୍ତି, ତେଣୁ ଇଏ ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କର ଯେଉଁ ଚାରୋଟି ମାଧୁରୀ ଅଛି ସେ ମାଧୁରୀ ସହିତ କେହି ସମାନ ହୋଇପାରିବେ ନାହିଁ। ବେଣୁ ମାଧୁରୀ, ରୂପ ମାଧୁରୀ, ଲୀଳା ମାଧୁରୀ, ପ୍ରେମ ମାଧୁରୀ, ଭଗବାନଙ୍କ ଚାରୋଟି ମାଧୁରୀ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ବିଶେଷ ଭାବରେ ବେଣୁ ମାଧୁରୀ ଭଗବାନଙ୍କ ରୂପ ତ ସବୁଥିରେ ବର୍ଣ୍ଣନା କରାଯାଇଛି, ସବୁ ଅଧ୍ୟାୟରେ ବା ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, କିନ୍ତୁ ବେଣୁ ମାଧୁରୀ ଉପରେ ବିଶେଷ ଭାବରେ ଅଧ୍ୟାୟ ଗୋଟିଏ ଗୋଟିଏ ଅଧ୍ୟାୟ କରିକି ଦୁଇଟି ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଛନ୍ତି। ତେଣୁ ବେଣୁ ମାଧୁରୀର ଗୁରୁତ୍ୱ ଏଇଥିରୁ ଆମେ ବୁଝିବା। ଯାହା ହଉ, ବର୍ତ୍ତମାନ ବେଣୁ ମାଧୁରୀ ବେଣୁ ଗାନାମୃତଂ ମାତ୍ରଂ ପିବନ୍ତି, ବର୍ତ୍ତମାନ ଏଇ ବେଣୁ ଗାନକୁ ପାନ କରିବେ ସେମାନେ, ସେମାନେ ଶୁଣୁନାହାନ୍ତି, ସେମାନେ ପାନ କରୁଛନ୍ତି, କର୍ଣ୍ଣ ମାଧ୍ୟମରେ ପାନ କରୁଛନ୍ତି ଭଗବାନଙ୍କୁ ବେଣୁ ମାଧୁରୀ। ବିପ୍ରଲମ୍ବ ରସ ନିମଗ୍ନା, ବର୍ତ୍ତମାନ ସେ ସମ୍ଭୋଗ ରସରେ ଚାଲିଥିଲା ରାତିବେଳା, ସମ୍ଭୋଗ ରସରେ ମିଳନ ରସ ସେମାନେ ଆସ୍ୱାଦନ କରୁଥିଲେ, ବର୍ତ୍ତମାନ ବିରହ ରସ ବିପ୍ରଲମ୍ବ ରସ ଆସ୍ୱାଦନ କରୁଛନ୍ତି। ଆମର ଭଜନ ହେଉଛି ବିପ୍ରଲମ୍ବ ଭାବରେ, ଯେମିତି ଆମର ଷଡ଼ଗୋ ସ୍ୱାମୀ ଅଷ୍ଟକମରେ ବର୍ଣ୍ଣନା କରାଯାଇଛି, ଏ ରାଧେ ବ୍ରଜ ଦେବୀ କେ ଚଲଳିତେ ହେ ନନ୍ଦ ସୁନ କୁତଃ, ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ପତଳେ କାଳିନ୍ଦୀ ବନେ କୁତଃ, ଘୋଷନ୍ତା ବିତି ସର୍ବତୁ ବ୍ରଜପୁରେ ଖେଦେଇ ମହାବିହଳୌ, ବନ୍ଦେ ରୂପ ସନାତନ ରଘୁଯୁଗୌ ଶ୍ରୀଜୀବ ଗୋପାଳକ। ଯଦିଓ ରାଧାଙ୍କର କୃଷ୍ଣଙ୍କର ସହିତ ଲଳିତା ବିଶାଖା ଏମାନଙ୍କୁ ସବୁ ଦର୍ଶନ କରୁଥିଲେ ଷଡ଼ଗୋସ୍ୱାମୀ, କିନ୍ତୁ ତଥାପି ସେ କହୁନଥିଲେ ଆମେ ଦର୍ଶନ କରିଦେଲୁ ବୋଲି, ସେ କହୁଥିଲେ କେଉଁଠି ଆପଣ ଅଛନ୍ତି, ହେ ରାଧେ ବ୍ରଜଦେବୀ କିଏ ଚଲଳିତେ ହେ ନନ୍ଦସୁନ କୁଥ, କେଉଁଠି ଆପଣ ଅଛନ୍ତି, ଗୋବର୍ଦ୍ଧନ କଳ୍ପ ଗୋବର୍ଦ୍ଧନ କଳ୍ପତରେ କଳ୍ପମୂଳେ ରହିଛନ୍ତି ବା କାଳିନ୍ଦୀ ତଟରେ ରହିଛନ୍ତି, କହି ଏଇଭଳି ଭାବରେ କ'ଣ ବିଳାପ କରି କରି ଘୋଷନ୍ତା ବିତି ସର୍ବତୋ ବ୍ରଜପୁରେ 84 କ୍ରୋଶ ଯେଉଁ ବ୍ରଜମଣ୍ଡଳ ରହିଛି ସବୁଠାରେ ସେ ଭ୍ରମଣ କରୁଥିଲେ, ଭଗବାନଙ୍କୁ ସନ୍ଧାନ କରୁଥିଲେ କେଉଁଠି ଅଛନ୍ତି ଭଗବାନ। ଘୋଷନ୍ତା ବିତି ସର୍ବତୋ ବ୍ରଜପୁରେ ଖେଦେଇ ମହାବିହଳୁ, ସେଇ ଷଡ଼ଗୋସ୍ୱାମୀଙ୍କୁ ଆମେ ପ୍ରଣାମ କରୁଛେ, ବନ୍ଦନା କରୁଛେ। ଆମର ହେଉଛି ବିପ୍ରଲମ୍ବ ରସରେ ଭଗବାନଙ୍କର ଆରାଧନା କରାଯାଉଛି, ବିପ୍ରଲମ୍ବ ରସ। ତେଣୁ ତଂ ବନଂ ଗଚ୍ଛନ୍ତଂ ଅନୁଲକ୍ଷୀକୃତ୍ୟ ଦ୍ରୁତାନି ବେଗେନ ତେନ ସହ ଚଳିତାନି ଚେତାଂସି ଯାସଂତା, ଭଗବାନ ଯେତେବେଳେ ଚାଲି ଯାଉଥିଲେ ବଣକୁ, ଗୋପୀମାନଙ୍କର ହୃଦୟ ମଧ୍ୟ ଭଗବାନଙ୍କ ସହିତ ଚାଲି ଯାଉଥିଲା, ଭଗବାନ ଗୋପୀମାନଙ୍କର ମନ ସେଇ ଭଗବାନଙ୍କ ସହିତ ଯାଉଥିଲା, ତାଙ୍କ ମନ ଆଉ କେଉଁଠି ନଥିଲା। ତେଣୁ ଏଇଭଳି ଭାବରେ ଏ ଯୁଗଳ ଗୀତ ଆରମ୍ଭ ହେବ, ଏହାର ଗୋଟେ ସ୍ୱର ରହିଛି, ଆପଣ ଦେଖନ୍ତୁ ଆମେ ବି ସ୍ୱର ଶୁଣୁଛୁ ସିନା, ବୋଲିବାଟା ରହିଛି ଆମର ଯେଉଁ ରହିଛି ରାମଚରିତ ମାନସ ସ୍ୱରରେ, ସେଇ ସ୍ୱରରେ ବୋଲିପାରିବା, 2-3 କୁହାଯାଇଛି, ବାମ ବାହୁ କୃତ ବାମ କପୋଳା ବଲ୍ଗୀତ ଭୀରୁ ଅଧରାପିତ ବେଣୁ କୋମଳାଙ୍ଗୁଳି ଭିରାଶ୍ରିତ ମାର୍ଗଂ ଗୋପ୍ୟ ଇରାୟତି ଯାତ୍ରା ମୁକୁନ୍ଦ ବ୍ୟୋମଯାନ ବନିତା ସହ ସିଦ୍ଧୈ ବିସ୍ମିତା ତଦୁପଧାର୍ଯ୍ୟ ସଲ୍ଲଜାହା କାମମାର୍ଗଣ ସମର୍ପିତ ଚିତା କସ୍ମଳଂ ଯଜୋରପସ୍ମୃତ୍ୟ ନିବ୍ୟଃ ମୁଁ ବୋଲିପାରୁନାହିଁ, ତା'ର ରହିଛି ବଡ଼ ସୁନ୍ଦର ଭାବରେ ରହିଛି। ତେଣୁ ଇଏ ଦୁଇ ଏବଂ ତିନି ନମ୍ବର ଶ୍ଳୋକ ଗୋପୀମାନେ କହୁଛନ୍ତି। ବାମ ବାହୁ କୃତ ଭଗବାନଙ୍କର ଏଇ ଯେଉଁ ବଂଶୀ କେମିତି ବଜାନ୍ତି, ତେଣୁ ମାଧୁରୀ ଯେଉଁ ରହିଛି ବଂଶୀ କେମିତି ବଜାନ୍ତି ନା, ବାମ ବାହୁ କୃତ ହେ ଗୋପ୍ୟ, ଗୋପୀମାନେ ତାଙ୍କ ଭିତରେ ଏକଜୁଟ ହୋଇ ସେମାନେ କଥା ହେଉଛନ୍ତି। ହେ ଗୋପ୍ୟ ବାମ ବାହୁ କୃତ ବାମ କପୋଳ, ବାମ ବାହୁରେ ବାମ ବାହୁରେ ଯେଉଁ ଧାରଣ କରିଛନ୍ତି ବାମ କପୋଳ ଦେଇଛନ୍ତି ସେ ବଂଶିକି, କ'ଣ ତାଙ୍କର ଅଧରରେ ବା ଓଠରେ ଲଗେଇଛନ୍ତି। ବାମ ବାହୁ ତନ୍ ମୂଳେ କୃତ ଅର୍ପିତଂ ବାମ କପୋଳ ଜେନସ, ଭଗବାନ ତ୍ରିଭଙ୍ଗ ଲଳିତ, ଏ ତ୍ରିଭଙ୍ଗ ଲଳିତର ବର୍ଣ୍ଣନା କରାଯାଉଛି। ବେଣୁ ମାଧୁରୀ ସହିତ ଭଗବାନ ରୂପ ମାଧୁରୀ ମଧ୍ୟ ଆସିଗଲେ। ଭଗବାନ କିଭଳି ଦାନ କରିଛନ୍ତି ନା, ବାମ ବାହୁ ତନ୍ ମୂଳେ, ବାମ ବାହୁ ମୂଳରେ କୃତ ବା ଅର୍ପିତ ବାମ କପୋଳ, ଭଗବାନଙ୍କର ବାମ ଅଙ୍ଗ ଯେଉଁ ରହିଛି ବାମ ଗାଲ ବା କପୋଳ, ଭଗବାନ ଏଇଠି ତ୍ରିଭଙ୍ଗ ତିନୋଟି ସ୍ଥାନରେ ସେ ଭଙ୍ଗ ଅଛନ୍ତି। ପ୍ରଥମ ହେଉଛି ବାମ କପୋଳ, ଏଇଠି ଭଙ୍ଗ ହେଲା ପ୍ରଥମ ଭଙ୍ଗ, ବାମ କପୋଳ ଜନସହ ବଲ୍ଗୀତ ଭ୍ରୁ, ଏବଂ ଯେଉଁ ବଂଶୀବାଦନ କରୁଛନ୍ତି ଭ୍ରୁ ଭ୍ରୁକୁ ବଲ୍ଗୀତ ଭ୍ରୁ କହିଲେ, ବଲ୍ଗୀତେ କହିଲେ ନର୍ତ୍ତିତେ ଭ୍ରୁବୋ ଜୈନସ ମୁକୁନ୍ଦ, ବଲ୍ଗୀତ ଭ୍ରୁ ତାଙ୍କର ଭ୍ରୁଲତା ନୃତ୍ୟ କରୁଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ତାଙ୍କ ଇସାରା ଦେଉଛନ୍ତି, ଏଭଳି ଭାବେ ବେଣୁନାଦ କରୁଛନ୍ତି। କମଳାଙ୍ଗୁଳି ଭି ଆଶ୍ରିତ ମାର୍ଗଂ, କମଳାଙ୍ଗୁଳି କମଳାଙ୍ଗୁଳି କହିଲେ ତାଙ୍କର ଯେଉଁ ଅଙ୍ଗୁଳି ରହିଛି, ଅଙ୍ଗୁଳିରେ ବଂଶୀବାଦନ କରିବେ ନା, ତେଣୁ କମଳାଙ୍ଗୁଳିରେ ଆଶ୍ରିତ ମାର୍ଗଂ, ଯେଉଁ ସାତଟି ଛିଦ୍ର ରହିଛି ବଂଶୀରେ, ସାରେ ଗାମା ପାଧାନି ଯେଉଁ ରହିଛି, ଆମେ ପୂର୍ବରୁ ଆଲୋଚନା କରୁଥିଲେ ଏ ଯେଉଁ ସପ୍ତସ୍ୱର ରହିଛି, ଭଗବାନ ସେ ଆଙ୍ଗୁଳିରେ ଚାଳନା କରୁଛନ୍ତି, ଆଙ୍ଗୁଳି ଚାଳନା କରୁଛନ୍ତି। ସପ୍ତସ୍ୱର ଛିଦ୍ରାଣି ଯଶ୍ୟତଂ, ସାତଟି ଛିଦ୍ର ଯେଉଁ ରହିଛି ସାତଟି ସ୍ୱର ଆସୁଛି। ଅଧରାର୍ପିତ ବେଣୁ, ଅଧରରେ ଅର୍ପିତ କରିଛନ୍ତି ସେ ବେଣୁକୁ ଭଗବାନଙ୍କୁ, ମେଣୁ ମାଧୁରୀ ଅଧରାର୍ପିତ ବେଣୁ, ଅଧରେ ଅର୍ପିତଂ ବେଣୁ ଯତ୍ର, ଯେଉଁଠି ଭଗବାନଙ୍କ ଅଧରେ ଅର୍ପିତ ହୋଇଛି। ଇରୟତି, ଭଗବାନ ଏଇଭଳି ଭାବରେ ବେଣୁ ବାଦନ କରୁଛନ୍ତି, ଇରୟତି କହିଲେ ବାଦୟତି। ତଦା ବ୍ୟମଜାନ, ସେ ସମୟରେ କ'ଣ ହେଉଛି ନା, ତଦା ବ୍ୟମଜାନ ବନିତା, ବ୍ୟମଜାନ ଆକାଶରୁ ଉଡ଼ାଜାହାଜ ସବୁ ଆସୁଛି, ବ୍ୟମଜାନ ଆସୁଛି, ବନିତା ମାନେ ସ୍ୱର୍ଗର ଦେବୀମାନେ ଆସୁଛନ୍ତି। ବ୍ୟମ୍ନି ଜାନଂ ଗମନଂ ଜେସାଂ ତେସାଂ ବନିତା ସ୍ତ୍ରୀୟ, ଏଇ ଦେବସ୍ତ୍ରୀମାନେ ଆସୁଛନ୍ତି ସେଇଥିରେ, ଏଟାକୁ ଦର୍ଶନ କରିବେ, ଶ୍ରବଣ କରିବେ, ଆସ୍ୱାଦନ କରିବେ, ବେଣୁ ମାଧୁରୀକୁ ଆସୁଛନ୍ତି। ଏବଂ ସିଦ୍ଧେଇ ତାଙ୍କ ସ୍ୱପତି ଭି ସହ, ସେ ଏକୁଟିଆ ଆସୁନାହାନ୍ତି, ତାଙ୍କ ପତିଙ୍କ ସହିତ ଆସୁଛନ୍ତି ସ୍ୱପତି ଭି ସହ। ଏବଂ ଆଉ ଗୋଟେ କଥା ହେଉଛି, ବର୍ତ୍ତମାନ ଅପି ତାଙ୍କର ପତି ତାଙ୍କ ସହିତ ଥାଇକରି ମଧ୍ୟ, ତତ୍ ସେ ଯେଉଁ ବେଣୁଗୀତ ଉପଧାର୍ଯ୍ୟ, ଉପଧାର୍ଯ୍ୟ କହିଲେ ଶୁଣିକରି ଶ୍ରୁତ୍ୱା, କ'ଣ ହେଉଛି ନା, ତ ପ୍ରଥମ ବିସ୍ମିତା, ସେମାନେ ଶୁଣିକରି ପ୍ରଥମେ ତାଙ୍କର ବିସ୍ମୟ ହୋଇଯାଉଛି, ଏତେ ସବୁ ଶୁଣ ବେଣୁଗାନ ରହିଛି, ଯେଉଁ ମାଧୁରୀ ରହିଛି ବେଣୁଗାନ ଶୁଣିକରି ସେମାନେ ବିସ୍ମୟ ହୋଇଯାଉଛନ୍ତି, ବିସ୍ମିତା ଆଶ୍ଚର୍ଯ୍ୟଂ ପ୍ରାପ୍ତା, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଏ ଗୀତ କେତେ ମାଧୁର୍ଯ୍ୟପୂର୍ଣ୍ଣ ଗୀତ, ତେଣୁ ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତାପରେ କ'ଣ ହେଉଛି ନା, ତଥ ତଦନନ୍ତରଂ କାମ ମାର୍ଗଣ ସମର୍ପିତ ଚିତା, ତାଙ୍କର କାମ ମାର୍ଗ ମାର୍ଗଣେଭ୍ୟ ସମର୍ପିତାନି ଚିତାନି ଯାଭି ତ୍ୟା ତତ୍ପର ବସା କାମ ବାଣ ପୀଡ଼ିତା ଇତ୍ୟର୍ଥ। କାମ ବାଣ କାମ ସ୍ୱରରେ ପୀଡ଼ିତ ହୋଇଯାଉଛନ୍ତି। ଭଗବାନ ପ୍ରତି ଇଏ କାମ ଭାବ ଆସୁଛି, ଯାହାକୁ ଶୁଦ୍ଧ ପ୍ରେମ ଆମେ କହିବା। ଅତଏବ ଅପସ୍ମୃତ ନିବ୍ୟା, ତେଣୁ ସେମାନେ ଜାଣିପାରୁନାହାନ୍ତି, ଏତେ ତଲ୍ଲୀନ ହୋଇଯାଉଛନ୍ତି ଯେ ଅପସ୍ମୃତା କହିଲେ ବିସ୍ମୃତ ହୋଇଯାଉଛନ୍ତି, ତାଙ୍କର ଆଉ ସ୍ମରଣ ରହୁନାହିଁ। ନିବ୍ୟ ଯାଭି ତାହା ଭଂସାତ୍ ବସ୍ତ୍ରାନୁ ସନ୍ଧାନ ରହିତା, ବସ୍ତ୍ର ତାଙ୍କର ଶିଥିଳ ହୋଇଯାଉଛି, ସେଇଟାକୁ ସେ ଜାଣିପାରୁନାହାନ୍ତି। ସଲଜ୍ଜା, ତେଣୁ ତାଙ୍କର ଲଜ୍ଜା ଆସୁଛି, ଚ ସତ୍ୟ କସ୍ମଳମ୍ ମୋହ, ମୋହ ଆସିଯାଉ ତାଙ୍କ ଯଜୁ। ଭଗବାନ ଗୀତ ଶୁଣି ଏଇଭଳି ଭାବରେ ସେମାନେ ମୋହିତ ହୋଇଯାଉଛନ୍ତି। ଏ ଗୀତର ମହିମା, ବେଣୁଗୀତର ମହିମା, ଏବଂ ବିଧସ୍ୟ କୃଷ୍ଣସ୍ୟ ବିରହଂ କଥଂ ସହାମ ଇତ୍ୟର୍ଥ। ତେଣୁ ସେମାନେ ମୋହଗ୍ରସ୍ତ ହୋଇଯାଉଛନ୍ତି, ଆଉ ଆମେ ଗୋପୀମାନେ କେମିତି ତାଙ୍କ ବିରହରେ ରହିବା। ତାଙ୍କର ଭାବ ହେଉଛି ଏଇଟା, ଏଇ ଦୁଇ ତିନି ଯେଉଁ ଦୁଇଟି ଯୁଗଳ ଗୀତ, ପ୍ରଥମ ଯୁଗଳ ଗୀତ, ଏଥିରେ ଭାବ ହେଉଛି ଏଇଭଳି ଭାବରେ। ବିଭିନ୍ନ ଆଚାର୍ଯ୍ୟମାନେ ଆକୁ ସବୁ ତାର ଆଚାର୍ଯ୍ୟ ଟୀକା ସବୁ ଦେଇଛନ୍ତି। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଏବଂ ରାତ୍ରିଷୁ କୃଷ୍ଣେନ ସ୍ୱରମ ଅଭିରମିତାନାଂ ଦିବା ତଦ୍ ବିରହିତାନାଂ ଅନୁଗୀତେନ ଦିନ ନିସ୍ତାର ପ୍ରକାର ମାହ। ରାତ୍ରିରେ ଭଗବାନଙ୍କ ସହିତ ମିଳିତ ହେଉଥିଲେ, କିନ୍ତୁ ଦିବସରେ ଭଗବାନ ବିରହରେ ଏଇଭଳି ଭାବରେ ଗୀତ ଗାନ କରି ତାଙ୍କ ଦିନ ବିତାନ୍ତି ସେମାନେ। ତେଣୁ ଏଠି ସନାତନ ଗୋସ୍ୱାମୀ ବିଷ୍ଣୁ ପୁରାଣରୁ ଗୋଟେ ଉକ୍ତି ଉଦ୍ଧାରଣ କରିଛନ୍ତି, ସେଥିରେ ସେ କହିଛନ୍ତି, ସ ତଥା ସ ଗୋପୀ ଭି ରାମ ମଧୁସୂଦନ ଯଥା ଅବ୍ଦ କୋଟି ଭି ପ୍ରତିମ କ୍ଷଣସ୍ତେନ ବିନା ଭବଦିତି। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କ ବିନା ତାଙ୍କୁ ଗୋଟିଏ କ୍ଷଣ କେତେ ଲାଗୁଥିଲା ନା, ଅବ୍ଦ କୋଟି ଭି ପ୍ରତିମ, କୋଟି ଯୁଗ କୋଟିଏ ବର୍ଷ ଭଳି ଲାଗୁଥିଲା। ଅବ୍ଦ କୋଟି ପ୍ରତିମ କୋଟିଏ ଯୁଗ ଭଳି ଲାଗୁଥିଲା, ଗୋଟିଏ ବର୍ଷ ଯୁଗ ନୁହଁ, ଗୋଟିଏ ଅବ୍ଦ କହିଲେ ବର୍ଷ, ତେଣୁ କୋଟିଏ ବର୍ଷ ତାଙ୍କୁ ଲାଗୁଥିଲା ଏଇ ଗୋଟିଏ କ୍ଷଣ, ଗୋଟିଏ କ୍ଷଣ ଭଗବାନଙ୍କ ବିରହରେ କୋଟିଏ ବର୍ଷ ତାଙ୍କୁ ଲାଗୁଥିଲା ବିନା ଭବତୀ। ତେଣୁ ବିଶ୍ୱନାଥ ଠାକୁର ତ କହିଲେ, ଆମେ ତ କହିଦେଲେ, ଏ ସରି ଏଇଟା ଦୁଇ ତିନି ସରି ନା ଏଇଟା ଦୁଇ ତିନି ନମ୍ବର ଶ୍ଳୋକର ଭାବ କହିବା। ସିଦ୍ଧସ୍ୱାମୀ କହୁଛନ୍ତି, ବାମ ବାହୁକୃତ ବାମ କପୋଳ ଇତ୍ୟାଦି ଦ୍ୱାଦଶ ଯୁଗଳାନି, ଏଇଭଳି ଭାବରେ ବାରଟି ଯୁଗଳ ଗୀତ ରହିଛି, ବାର ଜଣ ଚବିଶଟି ଶ୍ଳୋକ ରହିଛନ୍ତି, ବାରଟି ଯୁଗଳ ଗୀତ। ତେଣୁ ଇଏ ଅଧ୍ୟାୟ ହେଉଛି ସ୍ପେଶାଲ ଅଧ୍ୟାୟ, ଏଭଳି କେଉଁ ସ୍ଥାନରେ ବର୍ଣ୍ଣନା କରାଯାଇ ନାହିଁ, ଦୁଇଟି ଦୁଇଟି ଶ୍ଳୋକରେ ଗୋଟିଏ ଗୋଟିଏ କଥା କୁହାଯାଇ ନାହିଁ। ଇଏ ଇଏ ସବୁ 335 ଅଧ୍ୟାୟ ଭିତରୁ ଇଏ ହେଉଛି ବିରଳ ଅଧ୍ୟାୟ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ସୁପ୍ରସିଦ୍ଧ ତ୍ରିଭଙ୍ଗ ଅନୁସାରେଣ, ତ୍ରିଭଙ୍ଗ ଏ ଯେଉଁ ବଂଶୀ ବାଦନ କରୁଛନ୍ତି, ତ୍ରିଭଙ୍ଗରେ ତ୍ରିଭଙ୍ଗ ଟାଣିରେ ବଂଶୀ ବାଦନ କରୁଛନ୍ତି ଭଗବାନ। ବାମ ଜଙ୍ଘ ପରି ଶ୍ରୀ ଦକ୍ଷିଣ ଜଙ୍ଘା ନ୍ୟାସ, ବାମ ଜଙ୍ଘ ଉପରେ ଦକ୍ଷିଣ ଜଙ୍ଘକୁ ନାଶ କରିଛନ୍ତି। ଦେଖନ୍ତୁ ଏତେ ଟିକେ ଠିକ୍ ଭାବରେ ନାହିଁ, ବାମ ବାହୁ ଉପରେ ତାଙ୍କର ବାମ କପୋଳ ରହିଛି, ଏ ପ୍ରଥମ ଭଙ୍ଗ। ଦ୍ୱିତୀୟ ଭଙ୍ଗ ରହୁଛି ଏ ଯେଉଁ ବାମ ଜଙ୍ଘ ଉପରେ ଦକ୍ଷିଣ ଜଙ୍ଘକୁ ସ୍ଥାପନ କରିଛନ୍ତି, ଏବଂ ତଳେ ଯେଉଁ ରହିଛି ପାଦ ରହିଛି ସେଠି ମଧ୍ୟ ଗୋଟିଏ ରହିଛି, ବା କଟି ଦେଶରେ ମଧ୍ୟ ଗୋଟିଏ ରହିଛି ଭଗବାନଙ୍କର। ତିନୋଟି ସ୍ଥାନରେ ଭଗବାନ ଭଙ୍ଗ ରହିଛି, ତ୍ରିଭଙ୍ଗ ଲଳିତ ଭଗବାନ। ତେଣୁ ଏଠି କୁହାଯାଉଛି, ବୃନ୍ଦାବନେ ଗୋଚାରଣ, ବୃନ୍ଦାବନରେ ଯେତେବେଳେ ଗୋଚାରଣ କରୁଛନ୍ତି ଗା ସଞ୍ଚାର୍ଯ୍ୟ, ତତ୍ର ତରୁ ବଲି ଖଗ ମୃଗାଦିନ ନକ୍ତ ସ୍ତନସ୍ୱ ବିରହ ଖିନ୍ନାନ ଆଶ୍ୱାସନ ସ୍ୱାଗମନ ଆବେଦୟିତୁ ଯଦା ବେଣୁନା କୃଷ୍ଣ ସଂଯୋଗ ତଦା କର୍ଣ୍ଣ ଦୀପ୍ତ ଭାବା ଗୋପ୍ୟ ସ୍ୱ ଯୁଥସ୍ଥା ସଖୀ ପ୍ରତ୍ୟା ବାମେତ୍ୟାଦି ଦ୍ୱାଦଶ ଆଙ୍ଗୁଳି ଏଇ ବାରଟି କହୁଛନ୍ତି ଭଗବାନ ଯେତେବେଳେ ବୃନ୍ଦାବନକୁ ଯେତେବେଳେ ଯାଉଛନ୍ତି ତତ୍ର ସେଠି ଯେଉଁ ରହିଛନ୍ତି ତରୁ ଲତା ପକ୍ଷୀ ମୃଗ ଇତ୍ୟାଦି ଏମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ଭଗବାନ ଏଇ ବଂଶୀ ବାଦନ କରୁଛନ୍ତି, ବେଣୁ ବାଦନ କରୁଛନ୍ତି। ବେଣୁ ବଂଶୀ ମୁରଲି ତିନି ପ୍ରକାର ରହିଛି ଯଦିଓ ବଂଶୀର ନାମ, କିନ୍ତୁ ଏଠି ବେଣୁ ଗୀତ ଆମେ କହିଥିଲେ, ବେଣୁ ଗୀତରେ ବର୍ଣ୍ଣନା କରିଥିଲେ। ଏଠି ଗୋପୀମାନେ ଏଇ ବେଣୁ ଶବ୍ଦ ବ୍ୟବହାର କରୁଛନ୍ତି କାହିଁକି ନା ବେଣୁ ହେଉଛି ପୁଲିଙ୍ଗ, ଗୋପୀମାନଙ୍କର ବେଣୁ ପ୍ରତି ଈର୍ଷା ଭାବ ଆସୁଛି, ତାଙ୍କର ସେ ଭାବୁଛନ୍ତି ଇଏ ଆମର ସୌତୁଣୀ ଭଳି। ତେଣୁ ପୁରୁଷ ପୁଲିଙ୍ଗ ଶବ୍ଦଟି ବ୍ୟବହାର କରିଛନ୍ତି, ବେଣୁ ଶବ୍ଦ ବ୍ୟବହାର କରାଯାଇଛି। ମୁରଲି ଆଉ ବଂଶୀ ହେଉଛି ସ୍ତ୍ରୀ ଲିଙ୍ଗ, ତେଣୁ ବେଣୁ ବୋଲେ ପୁଲିଙ୍ଗ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇ ଯେଉଁ ବର୍ତ୍ତମାନ ଯେଉଁ ବୃନ୍ଦାବନରେ ଭଗବାନ ଯେଉଁ ବେଣୁ ମ୍ରାଦ କରୁଛନ୍ତି, ସେ ସମୟରେ କ'ଣ ହେଉଛି, ଗୋପୀମାନେ ତାଙ୍କର ସବୁ ଅଲଗା ଅଲଗା ରହିଛି, ଯୁଥ ରହିଛି, ଚନ୍ଦ୍ରାବଣୀଙ୍କର ଯୁଥ ଅଲଗା, ରାଧାରାଣୀଙ୍କ ଯୁଥ ଅଲଗା, ଏଇଭଳି ଭାବରେ ଅଲଗା ଅଲଗା ଯୁଥରେ ତାଙ୍କର ସବୁ ଏଇସବୁ କଥା ଗାନ କରୁଛନ୍ତି, ଯୁଗଳ ଗୀତ ଗାନ କରୁଛନ୍ତି। ତେଣୁ ଏଇ ଯେଉଁ କୁହାଗଲା ବାମ ବାହୁ କ'ଣ, ବାମ ବାହୁ କୃତ ବାମ କପୋଳ, ଏ ତ୍ରିଭଙ୍ଗ ଲଳିତ ବର୍ଣ୍ଣନା କରାଯାଇଛି। ବର୍ତ୍ତମାନ ଗ୍ରୀବା ପାଖରେ ଏଇଠି ବାମ ବାହୁକୁ ରୂପରେ ବାମ କଳ୍ପକୁ ସ୍ଥାପନ କରିଛନ୍ତି, ଏବଂ ବୀମା ଭାଗ କ'ଣ କ'ଣ ହେଉଛି, ବାମ ବାହୁ ମୂଳେ ବାମ କପୋଳ ରଖିଛନ୍ତି, ବାମ ଜଙ୍ଘ ଉପରେ ତାଙ୍କର ଦକ୍ଷିଣ ଜଙ୍ଘ ରଖିଛନ୍ତି, ଏଇଭଳି ଭାବରେ ତ୍ରିଭଙ୍ଗ ଲଳିତ ତାଙ୍କର ଆସୁଛି। ଆଉ ଗୋଟେ କେଉଁଠି ରହିଛି, କଟି ଦେଶରେ ବୋଧେ ତାଙ୍କର ରହିଛି ନା କ'ଣ, ତିନୋଟି ଭଙ୍ଗ ରହିଛି ଭଗବାନ ତ୍ରିଭଙ୍ଗ ଲଳିତ। ତେଣୁ ଏ ତ୍ରିଭଙ୍ଗ ଲଳିତ ଇଏ ହେଉଛି ତ୍ରିଲୋକ୍ୟ ମୋହନ, ଇଏ ହେଉଛି ଭଗବାନଙ୍କର ତ୍ରିଭଙ୍ଗ ଲଳିତ ରୂପ, ଭଗବାନଙ୍କର ରୂପ ମାଧୁରୀ, ଇଏ ହେଉଛି ଭଗବାନ ରୂପ ମାଧୁରୀ। ଭଗବାନଙ୍କର ଏଭଳି ଭଗବାନ ତିନୋଟି ସ୍ଥାନରେ ଯେଉଁ ବକ୍ର ରହିଛନ୍ତି ବା ତ୍ରିଭଙ୍ଗ ରହିଛି, ଅନ୍ୟ କୌଣସି ଭଗବାନଙ୍କର ଏ ରୂପ ନାହିଁ, ଅନ୍ୟ କୌଣସି ଯେତେ ଅବତାର ସବୁ ଅଛନ୍ତି ତାଙ୍କର ଏ ରୂପ ନାହିଁ। ମହାପ୍ରଭୁ ଯେଉଁ ଆସିଲେ ସିଧା ଆସିଲେ, ସିଧା ହାତ ଟେକି ଦେଇକରି ଭଗବାନଙ୍କ ନାମ ନେଲେ, ତାର ଅର୍ଥ ହେଉଛି ଭଗବାନଙ୍କୁ କୃଷ୍ଣଙ୍କୁ ବୁଝିବା ବହୁତ କଷ୍ଟ, ତ୍ରିଭଙ୍ଗ ରହିଛି ତିନୋଟି ସ୍ଥାନରେ ସେ ବକ୍ର, ତେଣୁ ଆମକୁ ଭଗବାନ ବୁଝିବା ପାଇଁ ବହୁତ କଷ୍ଟ। ତ୍ରିବକ୍ର ଆର ଆଉ ଗୋଟେ ରହିଛି ସିଗ୍ନିଫିକାନ୍ସ ବା ତା'ର ଯେଉଁ ରହିଛି ତା'ର ଅର୍ଥ ହେଉଛି କ'ଣ ନା, ତିନୋଟି ରହିଛି ତତ୍ଵ ରହିଛି ବେଦରେ, ତିନୋଟି ତତ୍ଵ ରହିଛି ଏ ତ୍ରିଭଙ୍ଗ ଲଳିତ ସେଥିପାଇଁ ଭଗବାନ। ତିନୋଟି ତତ୍ଵ କ'ଣ ନା, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ, ଏଇ ତିନୋଟି ତତ୍ଵ ରହିଛି। ଏଇ ତିନୋଟି ତତ୍ଵ ଜଣେ ଜାଣିଲେ ଭଗବାନ ଜାଣିବେ, ନହେଲେ ଜାଣିପାରିବେ ନାହିଁ। ତେଣୁ ବଲ୍ଗୀତ ଭ୍ରୁ କହିଲେ ଭଗବାନ ଏଇ ଭ୍ରୁ ଯୁଗଳକୁ ନୃତ୍ୟ କରାଉଛନ୍ତି, ଭ୍ରୁ ଯୁଗଳ ଯେମିତି ତାଙ୍କର ଇସାରା କରୁଛନ୍ତି ଅନ୍ୟମାନଙ୍କୁ, ତାଙ୍କ ସମ୍ମୁଖରେ ଯେଉଁ ସୁବଳ ଆଦି ସବୁ ରହିଛନ୍ତି ତାଙ୍କୁ ଏଇଭଳି ଭାବରେ ଇସାରା କରିକିରି ସଙ୍ଗୀତ ଗାନ କରୁଛନ୍ତି। ତେଣୁ ଯେଉଁ ବେଣୁର ଯେଉଁ ରହିଛି ମୋହିନୀ ରହିଛି, ମୋହିନୀ ଶକ୍ତି ରହିଛି, ଏହି ମୋହିନୀ ଶକ୍ତି ଆମମାନଙ୍କୁ ଯେଉଁ ମୋହିତ କରୁଛି ସେଇଟା ବଡ଼ ବଡ଼ କଥା ନୁହଁ, କିନ୍ତୁ ସ୍ୱର୍ଗର ଦେବତାମାନଙ୍କର ସ୍ତ୍ରୀମାନଙ୍କୁ ମଧ୍ୟ ଆକର୍ଷିତ କରୁଛନ୍ତି। ଏମିତିକି ତାଙ୍କର ଯେଉଁ ଦେବତାମାନେ ଅଛନ୍ତି ସେମାନେ ମଧ୍ୟ ସ୍ତ୍ରୀ ଭାବ ଯୁକ୍ତ ହୋଇଯାଉଛନ୍ତି, ସେମାନେ ମଧ୍ୟ କାମ ପୀଡ଼ା ପ୍ରାପ୍ତ ହେଉଛନ୍ତି, ସ୍ତ୍ରୀ ଭାବ ତାଙ୍କର ଆସିଯାଉଛି। ତେଣୁ ଏଇଭଳି ଭାବରେ ସମସ୍ତେ ମୋହଗ୍ରସ୍ତ ହେଉଛନ୍ତି। ତେଣୁ ଏଥିରେ ବର୍ଣ୍ଣନା କରାଯାଉଛି ଯେ ଗୋପୀମାନଙ୍କର ଭାବ ହେଉଛି ଯେ ଦେଖ, ଦେବତାମାନଙ୍କର ପତ୍ନୀଙ୍କର ମଧ୍ୟ ତାଙ୍କ ସ୍ୱାମୀ ପାଖରେ ରହିକରି ମଧ୍ୟ ଏ ରୂପ ଏ ଅବସ୍ଥା ଦେଖି ତାଙ୍କର ପତିଙ୍କର କୌଣସି ଈର୍ଷା ଆସୁନାହିଁ, ବରଂ ସେ ମଧ୍ୟ ମୋହିତ ହୋଇଯାଉଛନ୍ତି ଭଗବାନଙ୍କର କ'ଣ ଯେଉଁ ବେଣୁ ଗୀତ ଶ୍ରବଣ କରିକି। କିନ୍ତୁ ଆମର ପତି ଶ୍ୱଶୁର ଏମାନେ ସବୁ କ'ଣ କରୁଛନ୍ତି, ଆମକୁ ସବୁବେଳେ ବାଧା ଦେଉଛନ୍ତି, କୃଷ୍ଣ ପାଖକୁ ଯିବା ପାଇଁ ଆମେ ବାଧା ଦେଉଛନ୍ତି। ତେଣୁ ଆମର ତେଣୁ ସେମାନଙ୍କ କହିବାର ଉଦ୍ଦେଶ୍ୟ ଆମେ କୌଣସି ଉପାୟରେ ଯାଇକରି ସେଠି ପହଞ୍ଚିବା, କୌଣସି ଉପାୟରେ କେମିତି କ'ଣ ଛଳ କରିକିରି କ'ଣ ମାନସିକଙ୍କାରେ ସ୍ନାନ କରିବା ପାଇଁ ବା ହରିଦେବଙ୍କ ପାଖରେ ପ୍ରାର୍ଥନା କରିବା ପାଇଁ ପୂଜା କରିବା ପାଇଁ ଏଇଭଳି ଭାବରେ ଆମେ ଗୋଟେ ଛଳନା କରି ଯାଇ ସେଠି ପହଞ୍ଚିବା, ସେ ବେଣୁମାଧୁରୀକୁ ଆସ୍ୱାଦନ କରିବା, ଏଇଭଳି ଭାବରେ ଏ ଦୁଇ ଏବଂ ତିନି ଶ୍ଳୋକରେ କୁହାଯାଇଛି। ମୋର ତ ସେ ଗୀତ ସ୍ୱର ଆସୁନାହିଁ, ଆଉ କିଏ କହି ବୋଲିପାରିବେ? ରହିଛି ହନ୍ତ ଚିତ୍ରମବଳା ଶୃଣୁତେ ଦଂ ହାର ହାସୌର ଶିସ୍ଥିର ବିଦୁ ନନ୍ଦ ସୁନୋରୟମ୍ ମାତ ଜନାନାଂ ନର୍ମ ଦୋଜହି କୂଜିତ ବେଣୁ ବୃନ୍ଦ ସୁବ୍ରଜ ବୃଷା ମୃଗ ଗାବୋ ବେଣୁ ବାଦ୍ୟ ହୃତ ଚେତ ସହାରାତ୍ ଦନ୍ତ ଦଷ୍ଟ କବଳା ଧୃତ କର୍ଣ୍ଣା ନିଦ୍ରିତା ଲିଖିତ ଚିତ୍ର ମିଭାଷନ। ମୁଁ ଆଉଥରେ ଆଜି ପ୍ରାକ୍ଟିସ୍ କରିବି, କାଲି ବୁଲିବା ସେ ଅନୁସାରେ ସେଇ ଗୀତରେ। ସେ ଯେଉଁ ଗୀତ ଅଛି ରାମଚରିତ ମାନସ ଯେଉଁ ବୋଲାଯାଉଛି, କ'ଣ ସେଇଟା ସ୍ୱରଟା? ସେଇ ସ୍ୱରରେ ଏଇଟା ବୋଲାଯିବ। ଆମର ଶ୍ରୀଶ୍ରୀମନ୍ଦିର ରାଧାକୃଷ୍ଣ ସେ ମହାରାଜ ଏଇଟା ବୋଲଉଛନ୍ତି, ମୁଁ ଶୁଣିଲି ହେଲେ ମଧ୍ୟ ମୁଁ ବୁଲିପାରୁନାହିଁ। ତେଣୁ ଇଏ ଚାରି ପାଞ୍ଚ ଏ ଦ୍ୱିତୀୟ ଯୁଗଳ ଗୀତରେ କୁହାଯାଉଛି ଯେ ସୁଦର୍ଶନ ଏ ଯୁଗର ଅର୍ଥ ପ୍ରଥମେ ବୁଝିବା, ତାପରେ ତାର ଟୀକା କହିବା। ହନ୍ତ ହେ ଅବଳା, ଏ ଅବଳା ଇଦଂ କହିଲେ ଅସ୍ମାଭି କଥାମାନ, ଏ ଅବଳା ତାଙ୍କୁ ଗୋପୀମାନଙ୍କୁ ସମ୍ବୋଧନ କରି ଗୋଟେ ଜଣେ ଗୋପୀ କହୁଛନ୍ତି, ଇଏ ନିଶ୍ଚିନ୍ତ ଭାବରେ ଚିତ୍ରଂ ଅତି ବିଚିତ୍ର ଶୁଣନ୍ତ, ଏ ଅତି ବିଚିତ୍ର କଥା ଶୁଣ। କ'ଣ ଏଇଟା ନା ହାର ହାସ କହିଲି ନା, ଏଇଟା ବୋଲିଲି ତ, ହାର ହାସ ଉରସ୍ଥିତିର ବିଦ୍ୟୁତ, ଏଇଟା ବୋଲିଲି ତ ନା? କେଉଁଟା ବୋଲିଲି ମୁଁ? ଚାରି ପାଞ୍ଚ ବୋଲିଲି ତ। ତେଣୁ ଶୁଣନ୍ତ, କ'ଣ ଶୁଣିବା ଏଇଟା ସବୁଠୁ ବିଚିତ୍ର କଥା କ'ଣ ନା ହାର ହାସ। ହାର ହାସ କହିଲେ ହାରବତ ବିଶ୍ୱଦ ହାସ ଯଶ୍ୟ ସହ, ଭଗବାନଙ୍କର ଯେଉଁ ହାସ୍ୟ କରୁଛନ୍ତି ଏ ହାର ଭଳି ଶୋଭା ପାଉଛି, ବା ବେଣୁବାଦନେନ ଅଧୋବଦନେନ ହସତୋ ହାରେଷୁ ସ୍ଫୁରନ୍ ହାସୁ ଯଶ୍ୟ ସହ। ଭଗବାନ ଯେତେବେଳେ ବେଣୁବାଦନ କରୁଛନ୍ତି, ଅଧମୁଖ ହେଇକି ରହିଛନ୍ତି, ବେଣୁବାଦନ କରୁଛନ୍ତି, ତେଣୁ ସେଇ ହସର ଯେଉଁ ରହି ହସ ହସୁଛନ୍ତି ତାଙ୍କର ଯେଉଁ ହାର ରହିଛି ବା ଫୁଲମାଳ ରହିଛି ସେଥିରେ ଯେଉଁ ସେ ହାସ୍ୟ ପ୍ରସ୍ଫୁଟିତ ମାନେ କ'ଣ ପ୍ରତିବିମ୍ବିତ ହେଉଛି, ତେଣୁ ସେ ହାର ହାର ଭଳି ଲାଗୁଛି, ଏଇଭଳି ଭାବରେ ହାର ହାସ୍ୟ ବୋଲି କୁହାଯାଉଛି। ଯଦିବା ହାରବତ୍ ବକ୍ଷସି ଶୋଭମାନ ହାସୁ ଯଶ୍ୟ ସ, ବା ତାଙ୍କର ହାର ମଧ୍ୟ ଧାରଣ କରିଛନ୍ତି, ତେଣୁ ସେଇଟା ବକ୍ଷରେ ଶୋଭମାନ ହେଉଛି, ତେଣୁ ହାର ହାସ ବୋଲି କୁହାଯାଉଛି। ଯଦିବା ହାରଣାଂ ହାସ ଇବ ବିଶଦା ସ୍ମୃତି ସ୍ମୃତି ଯସ୍ମିନ୍ ଉରସ୍ଥିତି, ହାରଣାଂ ହାସ ତାଙ୍କ ହାସଟା ହାର ଭଳି ରହିଛି ତାଙ୍କର ବକ୍ଷରେ, ସେଇଟା କ'ଣ ଶୋଭିତ ହେଉଛି, ହାର ହାସ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଉରସି ସ୍ଥିର ବିଦ୍ୟୁତ, ଉରସି କହିଲେ ତାଙ୍କ ବକ୍ଷ ଦେଶରେ ସବୁ ହସୁଛନ୍ତି, ହାର ହାସ ଭଳି ସ୍ଥିର ବିଦ୍ୟୁତ, ଯେମିତି ଉରସି ସ୍ଥିରା ବିଦ୍ୟୁତ ଦିବ ଲକ୍ଷ୍ମୀର ଯଶ୍ୟ ସ, ଯେମିତି ମେଘରେ ବିଦ୍ୟୁତ ମାରେ, ବିଦ୍ୟୁତ ବିଜୁଳି ମାରେ, ସେଭଳି ଭାବରେ ଭଗବାନଙ୍କର ବକ୍ଷ ଦେଶରେ ଏ ହାର ହାସ ବିଦ୍ୟୁତ ଭଳି ଶୋଭା ପାଉଛନ୍ତି, ଯେଉଁ ହସୁଛନ୍ତି ବା ହାର ଲଗେଇଛନ୍ତି ସେ ବିଦ୍ୟୁତ ଭଳି ଶୋଭା ପାଉଛନ୍ତି, ସ୍ଥିର ବିଦ୍ୟୁତ ଭଳି ଶୋଭା ପାଉଛନ୍ତି। ତେଣୁ ଅୟଂ ନନ୍ଦସୁନୁ, ଅୟଂ ନନ୍ଦସୁନୁ କହିଲେ ଯଦିଓ ଏମାନେ ଅଛନ୍ତି ବ୍ରଜରେ, କୃଷ୍ଣ ଅଛନ୍ତି ବନରେ, କିନ୍ତୁ ତାଙ୍କ ମନ ତାଙ୍କ ସାଙ୍ଗରେ ଚାଲିଯାଇଛି ନା, ତେଣୁ ଅୟଂ ଶବ୍ଦ ଦେଖାଉଛନ୍ତି ମାନେ ଏଇ କୃଷ୍ଣ ବୋଲି ଦେଖାଉଛନ୍ତି, ପାଖରେ ଯେମିତି ଅଛନ୍ତି ସେଇଭଳି କହୁଛନ୍ତି। ଅୟଂ ନନ୍ଦସୁନୁ ବା କୃଷ୍ଣ ଜରି ଆର୍ତ୍ତଜନାନାମ, ଯେତେବେଳେ ଯେଉଁମାନେ ଦୁଃଖରେ ରହିଛନ୍ତି, ଦୁଃଖ ପ୍ରପୀଡ଼ିତ ତତ୍ ବିରହ ପୀଡ଼ିତାନାଂ ତସ୍ମଦାଧୀନାଂ ଆର୍ତ୍ତଜନାନାଂ କହିଲେ ତାଙ୍କ ବିରହରେ ଯେଉଁମାନେ ପୀଡ଼ିତ ହୋଇକି ରହିଛନ୍ତି, ନର୍ମଦଃ ନର୍ମଦଃ କହିଲେ ନର୍ମ ଉପହାସଂ ଦଦାତି ଯହ ସ ତଥାବିଧ, ବିଭିନ୍ନ ପ୍ରକାର ଉପହାସ କରୁଛନ୍ତି ତାଙ୍କର ସଖାମାନଙ୍କ ସହିତ। ସନ୍ ସୁଖୟିତୁଂ କୁଜିତ ବେଣୁ, ତେଣୁ ଏଇଟାକୁ ସେ କହିବା ପାଇଁ ଚାହୁଁଛନ୍ତି, ସେ ବହୁତ ସୁଖୟିତୁଂ ବହୁତ ଆନନ୍ଦରେ ଅଛନ୍ତି, ସେଥିପାଇଁ ବେଣୁନାଦ କରୁଛନ୍ତି। ଜଣେ ସୁଖରେ ଥିଲେ ଏଇଭଳି ଭାବରେ ବେଣୁନାଦନ କରିବେ, ବେଣୁବାଦନ କରିବେ, ନାଦିତ ବେଣୁ ବେଣୁବାଦନ କରିବେ। ତେଣୁ ଭବତି ତଦା ବ୍ରଜ, ଯେତେବେଳେ ଭଗବାନ ଏଇଭଳି ଭାବରେ ବେଣୁବାଦନ କରନ୍ତି ସେତେବେଳେ କ'ଣ ହୁଏ ନା, ବ୍ରଜ ବୃଷା ମୃଗ ଗାଭ, ବ୍ରଜରେ ଯେଉଁ ରହିଛନ୍ତି ବୃଷମାନେ ରହିଛନ୍ତି, ବୃଷମାନେ ମୃଗମାନେ ରହିଛନ୍ତି, ଗାଭମାନେ ରହିଛନ୍ତି, ଗାଭୀମାନେ ରହିଛନ୍ତି, ଆରାତ କହିଲେ ଦୂରରୁ ସେମାନେ ବେଣୁବାଦ୍ୟ ଋତୁଚେତ ସହ, ଦୂରରେ ସେମାନେ ଚରୁଛନ୍ତି ନା, ଗାଭୀମାନେ ଏସବୁ ଚରୁଛନ୍ତି, ତେଣୁ ଦୂରରୁ ଯେତେବେଳେ ଶୁଣୁଛନ୍ତି, ଚରି ଚରି ଟିକିଏ ଆଗକୁ ପଳିଯାଇଛନ୍ତି, ଦୂରରୁ ଯେତେବେଳେ ସେଇ ବେଣୁବାଦନ ଶୁଣୁଛନ୍ତି, ତାଙ୍କର କ'ଣ ହେଉଛି ନେଣୁ ବେଣୁବାଦ୍ୟନ ହୃତାନି ଚେତାସି ଯଶାନ୍ତେ, ବେଣୁବାଦନ ଶୁଣି ତାଙ୍କ ହୃଦୟ ହୃଦୟ କ'ଣ ହେଉଛି, ଚେତାସି ହୃତାନି, ଚେତ ଅପହୃତ ଅପହୃତ ହୋଇଯାଉଛି। କିଭଳି ଅପହୃତ ହୋଇଯାଉଛି ନା, ବୃନ୍ଦ ସହ ଗାଭୀମାନେ ବା ବୃଷମାନେ ମିଶିକିରି କ'ଣ ହେଉଛନ୍ତି, ବୃନ୍ଦ ସହ ମାନେ ଯୁଥରେ ରହି ଦନ୍ତ ଦଷ୍ଟ କବଳା, ଯେଉଁ ବାଛୁରୀମାନେ ଦନ୍ତେଇ ଦଷ୍ଟା ଇବ ନ ତୁ ଚର୍ବିତା କବଳା ତୃଣଗ୍ରାସ ଜୈତେଇ, ଯେଉଁମାନେ ଗାଭୀମାନେ ବା ବୃଷମାନେ ଯେଉଁ କ'ଣ ତୃଣ ଚାରଣ କରୁଛନ୍ତି, ତୃଣ ଚୋବଉଛନ୍ତି, ସେ ଦନ୍ତରେ ଧାରଣ କରି ରଖିଛନ୍ତି, ଚୋବେଇ ପାରୁନାହାନ୍ତି, ଦନ୍ତା ଦନ୍ତେଇ ଦଷ୍ଟା ଇବ ନ ତୁ ଚର୍ବିତା, ଚର୍ବଣ କରିପାରୁନାହାନ୍ତି, ନେଇଛନ୍ତି ଚର୍ବ ମାନେ ଛିଣ୍ଡେଇ ଦେଇଛନ୍ତି ଘାସକୁ, କିନ୍ତୁ ଚୋବେଇ ପାରୁନାହାନ୍ତି, ସେମିତି ରହିଗଲା ଅଟକି ଗଲେ। ଏ ଭଗବାନଙ୍କର ବେଣୁମାଧୁରୀର ପ୍ରଭାବ, ଚୋବେଇବା ପାଇଁ ତାଙ୍କର ଆଉ ନାହିଁ, ତାଙ୍କର ଆଉ ଚୋବେଇବା ପାଇଁ ଭୁଲି ଯାଇଛନ୍ତି, ବେଣୁ ଗୀତରେ ଏଭଳି ଭାବରେ ତାଙ୍କ ହୃଦୟ ନିମଜ୍ଜିତ ହୋଇଯାଇଛି, ହୃଦୟ ହଜିଯାଇଛି ତାଙ୍କ ପାଖେ ସେ ବେଣୁ ଗୀତରେ। ତେଣୁ ନତୁ ଚର୍ବିତା କବଳା ତୃଣଘାସ ଯେଇଥି ଯଥ ଧୃତ କର୍ଣ୍ଣା, ଖାଲି ସେମିତି କ'ଣ ସେଇଟା କୁହାଯାଏ, ଦନ୍ତ ଦନ୍ତ ଦଷ୍ଟ କବଳା, ଦନ୍ତରେ ରହିଛି ସେ କବଳ ବା ସେ ଯେଉଁ ଘାସ ରହିଛି, ଏବଂ ଖାଲି ସେତିକି ନୁହଁ, ଧୃତ କର୍ଣ୍ଣା, ଧୃତ କର୍ଣ୍ଣା କହିଲେ ଧୃତା ଉତ୍ତେଜିତା କର୍ଣ୍ଣା ଚୈତେ, କାନକୁ ଦେଇଦେଇଛନ୍ତି ଭଗବାନଙ୍କର ସେ ଶ୍ରବଣ କରିବା ପାଇଁ, ବେଣୁ ଗୀତ ଶ୍ରବଣ କରିବା ପାଇଁ କାନକୁ ନିମଜ୍ଜିତ କରିଦେଇଛନ୍ତି, ଧୃତ କର୍ଣ୍ଣା ବୋଲି କୁହାଯାଉଛି। ଅତଃ ତେଣୁ ଯେମିତି ଲାଗିବ ନିଦ୍ରିତା ଆଇବ ଲିଖିତ ଚିତ୍ର ଆଇବ, ଯେ କେବେ ଶୋଇପଡ଼ିଲେ କି ଯେ କହିବେ ଶୋଇପଡ଼ିଲେ କ'ଣ ନିଦ୍ରିତା ଆଇବ, ନହେଲେ ଲିଖିତ ଚିତ୍ର ଭିବ, କିଏ କହିବେ ବୋଧେ ଇଏ ବିଗ୍ରହ ଗୋଟେ ଗୋଟେ ରହିଛି, ଇଏ ଗୋଟେ ଗୋଟେ ମୂର୍ତ୍ତି ରହିଛି, ପ୍ରକୃତରେ ଜୀବିତ ଗାଭୀ ବା ଜୀବିତ ବୃଷଭ ଏମାନେ ସବୁ ନୁହନ୍ତି, ଏମାନେ ସବୁ ଗୋଟେ ଚିତ୍ର କରାଯାଇଛି, ଆର୍ଟ କରାଯାଇଛି, ଏଇଭଳିଆ ଲାଗିବ ଲିଖିତ ଚିତ୍ର ଆଇବ, ଚିତ୍ରାର୍ପିତ ମିବ ଆସନ, ଏଇଭଳି ଭାବରେ ସେମାନେ ହୋଇଯାଉଛନ୍ତି। ଗାଭୀମାନେ ବୃଷମାନେ ଏଇସବୁ ଶୁଣି ଏ ଗାନ ଶୁଣିକରି ଏ ଗାନର ପ୍ରଭାବ, ପ୍ରଥମେ କୁହାଗଲା ଦେବସ୍ତ୍ରୀମାନଙ୍କ କଥା କୁହାଗଲା, ସେମାନେ ମୋହିତ ହୋଇଯାଉଛନ୍ତି, ତେଣୁ ବର୍ତ୍ତମାନ କହୁଛନ୍ତି ଗାଭୀମାନଙ୍କ କଥା ବୃଷମାନଙ୍କ କଥା କୁହାଯାଉଛି, ସେମାନେ ମଧ୍ୟ ଏଇଭଳି ଭାବରେ ଘାସ ଚୋବେଇ ପାରୁନାହାନ୍ତି ବେଣୁନାଦ ଶୁଣିକରି, ଦାନ୍ତରେ କବଳ ବା ଘାସକୁ ନେଇକି ରଖିଦେଇଛନ୍ତି, ଦାନ୍ତ ଆଉ ଚୋବେଇ ପାରୁନାହାନ୍ତି, ଏବଂ କର୍ଣ୍ଣରେ ଧୃତ କର୍ଣ୍ଣା କର୍ଣ୍ଣକୁ ନିମଜ୍ଜିତ କରିଦେଇଛନ୍ତି ସେ ଗୀତ ଶୁଣିବା ପାଇଁ, ବେଣୁ ଗୀତ ଶୁଣିବା ପାଇଁ, ଯେମିତି ଲାଗିବ ଇଏ ଶୋଇପଡ଼ିଲେ ନା, ଇଏ ପ୍ରକୃତ ଏମାନେ ଜୀବିତ ବସ୍ତୁ ଜୀବିତ ଗାଭୀ ନୁହନ୍ତି, ଏମାନେ ଗୋଟେ ଆର୍ଟ କରାଯାଇଛି, ଚିତ୍ର କରାଯାଇଛି ବା ବିଗ୍ରହ କରାଯାଇଛି, ଗାଈର ବିଗ୍ରହ କରାଯାଇଛି। ଆମର ପ୍ରଭୁପାଦଙ୍କ ବିଗ୍ରହକୁ ଯେ ଦେଖନ୍ତି ସେମାନେ ଭାବନ୍ତି ପ୍ରକୃତ ଜଣେ ସାଧୁ ଜଣେ ବସିଛନ୍ତି, ଆମେ ଯେତେବେଳେ ଯାଇଥିଲୁ ଭୁବନେଶ୍ୱର ଇସ୍କନରେ ସେତେବେଳେ ମଧ୍ୟ ଆମକୁ ଲାଗିଥିଲା ସେୟା, ତେଣୁ ଆମେ ଯେତେବେଳେ ପ୍ରଭୁପାଦଙ୍କ ବିଗ୍ରହକୁ ଆଣିକି ଆସିଥିଲୁ ବମ୍ବେରୁ ଝାରସୁଗୁଡ଼ା ଆଣିଥିଲୁ, ଆମର ଭୁବନେଶ୍ୱର ବାବୁ ଯାଇଥିଲେ ଗାଡ଼ି ନେଇକରି ଆଣିବା ପାଇଁ ଆମକୁ, ସେଇଠି ସେ ରେଲ ଷ୍ଟେସନ୍ରେ ମଧ୍ୟ ସେଇ କୁଲି ସେଇଆ କହିଲା, ଆମେ ଯେତେବେଳେ ଜିନିଷପତ୍ର ନେବା ପାଇଁ ସେ କୁଲିକୁ ଡାକିଲୁ, ସେ କହିଲା ବାବା ତ ଚାଲିଯିବେ ଆଉ ଏତିକି କୁଲିକି ଏତିକି ଜିନିଷକୁ ଆମେ ଏତିକି ଟଙ୍କା ଦେବ ଏଭଳି କହିଲେ, ସେ ଜାଣିଲେନି ଇଏ ଜଣେ ବିଗ୍ରହ ବୋଲି। ତେଣୁ ସେହିଭଳି ଭାବରେ ତାଙ୍କର ସେମାନେ ହେଇଯାଇଛନ୍ତି, ତାଙ୍କର ଗାଭୀମାନେ ବୃଷମାନେ ଏଇ ଏଇ ସ୍ତରରେ ରହିଯାଇଛନ୍ତି, ସ୍ତବ୍ଧ ହେଇଯାଇଛନ୍ତି, ଷ୍ଟାଚ୍ୟୁ ହେଇଯାଇଛନ୍ତି। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଶ୍ରୀଧର ସ୍ୱାମୀ ଏଠି କୁହାଯାଇଛି, ଏଠି ନିମ୍ନଲିଖିତ ବ୍ୟାଖ୍ୟା ପ୍ରଦାନ କରିଛନ୍ତି, ଶବ୍ଦଟିର ଅର୍ଥ ଏହା ହୋଇପାରେ, ଯାହାଙ୍କ ହାସ୍ୟ ରତ୍ନ ପରି ରତ୍ନହାର ପରି ଅତ୍ୟନ୍ତ ଉଜ୍ଜଳ, ହାସ୍ୟ ଏଇଭଳି ଭାବରେ, କିମ୍ବା ଯାହାଙ୍କ ହସ ତାଙ୍କ ରତ୍ନହାରରେ ପ୍ରତିଫଳିତ ହେଉଥିଲା, ତାଙ୍କର ରତ୍ନହାର ଧାରଣ କରିଛନ୍ତି, ସେ ଯେଉଁ ତଳକୁ ଅଧବୋଧନ କରି ବଂଶୀବାଦନ କରୁଛନ୍ତି, ସେହି ସମୟରେ ତାଙ୍କର ହାସ୍ୟ ସେଇ ରତ୍ନହାରରେ ପ୍ରତିଫଳିତ ହେଉଥିଲା। କାରଣ କୃଷ୍ଣ ରତ୍ନହାର ଅତ୍ୟନ୍ତ ଉଜ୍ଜଳ, କାରଣ କୃଷ୍ଣ ଯେତେବେଳେ ବେଣୁବାଦନ କରନ୍ତି ସେ ମଥାଟିକୁ ନୀଚ କରନ୍ତି ଓ ହସନ୍ତି, ବେଣୁବାଦନ କଲାବେଳେ ସେଇଭଳି ଭାବରେ ଢଙ୍ଗରେ ଭଗବାନ ବେଣୁବାଦନ କରନ୍ତି। ଶବ୍ଦଟିର ଅର୍ଥ ଏହା ହୋଇପାରେ, ହାର ହାସ ଶବ୍ଦଟିର ଅର୍ଥ ହେଉଛି କ'ଣ ନା, ରତ୍ନହାର ସଦୃଶ ହସର ଜ୍ୟୋତି ବା ଜ୍ୟୋତିକୁ ବକ୍ଷ ଉପରେ ବିକିରଣ କରନ୍ତି, କିମ୍ବା ସେ କଣ୍ଠହାର ଠିକ୍ ଉଜ୍ଜଳ ହାସ୍ୟ ପରି ଦୀପ୍ତିମାନ ହୁଏ ଅଟେ। ଶ୍ରୀଧର ସ୍ୱାମୀ ତାଙ୍କ ଭାଷ୍ୟରେ କହିଛନ୍ତି ସେ କଥା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟ ମୁଁ ପରେ କହିବି, ସନାତନ ଗୋସ୍ୱାମୀ କହୁଛନ୍ତି, ଯଦ୍ୟପି ମହିଷ୍ୟାଦୟ ଗ୍ରାମ୍ୟା ଶୁକ୍ରାଦୟ ବନ୍ୟା ପରେପି ବହବ ପଶବସନ୍ତି ତେପି ବେଣୁବାଦ୍ୟେନ ତାଦୃଶ ଏବ ଭବନ୍ତି, ତଥାପି କ'ଣ ଗ୍ରାମରେ ମହିଷ୍ୟାଦି ସବୁ ରହିଛନ୍ତି, ବଣରେ ଶୁକ୍ରାଦି ସବୁ ରହିଛନ୍ତି, ଏବଂ ପରେପି ବହବ ପଶବସନ୍ତି, ବହୁତ ଆହୁରି ମଧ୍ୟ ପଶୁମାନେ ରହିଛନ୍ତି, ଖାଲି ଭଗବାନଙ୍କ ସହିତ ଯେଉଁମାନେ ପଶୁମାନେ ଯାଇଛନ୍ତି ସେମାନଙ୍କ କଥା କୁହାଯାଉନି, ସମସ୍ତଙ୍କ କଥା କୁହାଯାଉଛି, ସବୁ ପଶୁମାନେ ବୃଷବାଦିନାମ ଏବଂ ନିର୍ଦ୍ଦେଶ ତାଦୃଶ ବେଣୁବାଦ୍ୟେନ ତାଦୃଶ ହେବ ଭବନ୍ତି, ଏ ସମସ୍ତ ସବୁ ପଶୁମାନଙ୍କ କଥା କୁହାଯାଉଛି, ବେଣୁବାଦନ ଶୁଣି ଏଭଳି ଭାବରେ ସେମାନେ ଷ୍ଟାଚ୍ୟୁ ହେଇଯାଉଛନ୍ତି। ତଥାପି ବୃଷାଦିନାମ ଏବଂ ନିର୍ଦ୍ଦେଶ, ତଥାପି ବୃଷମାନଙ୍କ କଥା କୁହାଯାଉଛି କାହିଁକି ନା ତେସୁ ଶ୍ରୀକୃଷ୍ଣସ୍ୟ ସ୍ନେହ ବିଶେଷାତ୍, ଶ୍ରୀକୃଷ୍ଣଙ୍କର ତାଙ୍କର ସ୍ନେହ ରହିଛି ତାଙ୍କ ପ୍ରତି ବିଶେଷ ଭାବରେ, ବିଶେଷ ସ୍ନେହ ରହିଛି ସେଥିପାଇଁ ତାଙ୍କୁ ଗୋଚାରଣ ତାଙ୍କୁ ଚାରଣ କରିବା ପାଇଁ ନେଉଛନ୍ତି। ତେଣୁ ଇଏ କେବଳ ସେଇ ଭଗବାନଙ୍କ ପାଖରେ ଥିବା ଗାଭୀମାନଙ୍କ କଥା ବା ବୃଷମାନଙ୍କ କଥା କୁହାଯାଉଛି ତା ନୁହଁ, ଗ୍ରାମରେ ମଧ୍ୟ ଯେତେ ମହିଷୀ ବା ମହିଷୀମାନେ ବି ଅଛନ୍ତି, ବଣରେ ମଧ୍ୟ ବହୁତ ଶୁକ୍ରମାନେ ସବୁ ରହିଛନ୍ତି, ଏବଂ ଅନ୍ୟ ବହବ ପଶବସନ୍ତି, ବହୁ ପଶୁ ପ୍ରକାର ରହିଛନ୍ତି, 30 ଲକ୍ଷ ପଶୁ ରହିଛନ୍ତି। ତେଣୁ ଏମାନେ ସମସ୍ତେ ବେଣୁବାଦ୍ୟନ ତାଦୃଶ ଏବଂ ଭବନ୍ତି, ଏଇଟା ଆମେ ସନାତନ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ କହିଛନ୍ତି କଥା। ଭକ୍ତ ସେମାନେ ସବୁ ଜାଣନ୍ତି କଥା, ଭଗବାନ ଭକ୍ତ ସେମାନେ ସବୁ ଜାଣିବେ, ଆମେ ମୁଁ ଲେଖିକରି ମଧ୍ୟ ଏଇଟା ଆମେ ବୁଝିପାରୁନଥିଲୁ ବା ଆମେ ଏଇଟା ଚିନ୍ତା କରିପାରୁନଥିଲୁ, ଯେତେବେଳେ ଭଗବାନ ବେଣୁବାଦନ କରୁଛନ୍ତି ଆମେ ଭାବୁଥିଲୁ କେବଳ ତାଙ୍କ ପାଖରେ ଯେଉଁମାନେ ଅଛନ୍ତି ଗାଭୀମାନେ ବା ବୃଷମାନେ ସେମାନଙ୍କର ଏଇ ଅବସ୍ଥା ହେଉଛି, କିନ୍ତୁ ସମସ୍ତଙ୍କର ଅବସ୍ଥା ସେଇଆ ହେଉଛି, ଗ୍ରାମରେ ଥିବା ମହିଷୀମାନଙ୍କର ଆରାତ ଶବ୍ଦ ବ୍ୟବହାର କରାଯାଇଛି ନା, ଦୂରରୁ ସେମାନେ ଶୁଣୁଛନ୍ତି, ପାଖରେ ମୁଁ ଭାବୁଥିଲି କ'ଣ ସେମାନେ ପଳେଇ ଯାଇଛନ୍ତି ଚରିବା ପାଇଁ ଯାଇଛନ୍ତି, କେତେ ଜଣ ବି ଯାଇଥିବେ ଚରିବା ପାଇଁ ଯାଇଥିବେ, ସେମାନେ ମଧ୍ୟ ଦୂରରୁ ଶୁଣୁଛନ୍ତି, ପାଖରେ ମଧ୍ୟ ଶୁଣୁଛନ୍ତି, ଏବଂ ଏମାନେ ମଧ୍ୟ ଗ୍ରାମରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଶୁଣୁଛନ୍ତି, ମହିଷୀମାନେ ସବୁ ରହିଛନ୍ତି, ବଣରେ ମଧ୍ୟ ବିଭିନ୍ନ ପ୍ରକାର ପଶୁ ରହିଛନ୍ତି, ଶୁକର ଆଦି ବିଭିନ୍ନ ପ୍ରକାର 30 ଲକ୍ଷ ପଶୁ ଅଛନ୍ତି, ଏମାନେ ସମସ୍ତଙ୍କର ଅବସ୍ଥା ଏଇଭଳି ଭାବରେ ରହିଛି, ବେଣୁବାଦନ ଶୁଣି ତାଦୃଶ ଏବଂ ଭବନ୍ତି, ସମସ୍ତେ ମୁଗ୍ଧ ହେଇଯାଉଛନ୍ତି, ଯିଏ ଯାହା ଖାଉଥିବେ ସେସବୁ ଖାଦ୍ୟ ବନ୍ଦ ହେଇଯାଉଛି, ଚର୍ବଣ କରିପାରୁନାହାନ୍ତି, କର୍ଣ୍ଣ ଡେରିକୁ ଶୁଣୁଛନ୍ତି ସେ କଥା, ଆରା ଦୂରରୁ ଶୁଣୁଛନ୍ତି ସେ ବଂଶୀ ଧ୍ୱନି, ଏବଂ ତାପରେ କ'ଣ ହେଉଛି ନା ସେମାନେ ଯେମିତି ଷ୍ଟାଚ୍ୟୁ ଭଳି ହେଇଯାଉଛନ୍ତି, କିଏ କହିବନି ଇଏ ଜଣେ ପ୍ରକୃତ ଜୀବନ୍ତ ଗାଭୀ ବା ଜୀବନ୍ତ ବୃଷଭ ବା ଜୀବନ୍ତ ଶୁକର, ଭାବିବେ ଇଏ ଗୋଟେ ଶୋଇପଡ଼ିଛି କି, ଭାବିବେ ନିଦ୍ରିତ ହେବ ବା ଚିତ୍ର ହେବ ଯେଉଁ ରହିଛି, ନିଦ୍ରିତ ଲିଖିତ ଚିତ୍ର ମିବାସନ୍ ନିଦ୍ରାରେ ନିଦ୍ରା ଯାଇଗଲା କି ଏଇଭଳି ଭାବରେ ଲାଗିବ, ନହେଲେ ଚିତ୍ର ବା ଗୋଟେ ବିଗ୍ରହ ଭଳି ଏଇଭଳି ଭାବରେ ଲାଗିବ। ତେଣୁ ଏଠି ବୃଷାଦି ଶବ୍ଦର ଅର୍ଥ ଉଦ୍ଦେଶ୍ୟ କାହିଁକି କହିଛନ୍ତି ଗୋପୀମାନେ କହୁଛନ୍ତି ନା ଭଗବାନ କୃଷ୍ଣଙ୍କର ସ୍ନେହ ବିଶେଷାତ୍ ତତ୍ର ବୃଷାଦିନା ଘୃତଚେତ ସ୍ତାଦୌ ଯଥୋତ୍ତରଂ ଶ୍ରେଷ୍ଠ ମୁହ୍ୟମ୍। ଯଥୋତ୍ତର ଶ୍ରେଷ୍ଠ କହିଲେ ମାନେ ମହିଷୀ ଆଦିମାନଙ୍କ ଅପେକ୍ଷା ଶୁକ୍ରମାନେ ଆହୁରି ଶ୍ରେଷ୍ଠ, ତାଙ୍କଠାରୁ ଅନ୍ୟ ପଶୁମାନେ ଶ୍ରେଷ୍ଠ ଏବଂ ତାଙ୍କଠାରୁ ଏ ବୃଷମାନେ ସବୁଠାରୁ ଶ୍ରେଷ୍ଠ। ଯଥୋତ୍ତରଂ ଶ୍ରେଷ୍ଠ ମୁହ୍ୟମ୍ ତାପରେ ଯେଉଁ କୁହାଯାଇଛି ତା'ର ଯଥୋତ୍ତର ଶ୍ରେଷ୍ଠମ୍, ତା ସେମାନଙ୍କର ଶ୍ରେଷ୍ଠତା ଆହୁରି ଅଧିକା, ତା ପୂର୍ବଠାରୁ ତାଙ୍କର ପରର ଶ୍ରେଷ୍ଠତା ଅଧିକା। ଏବଂ ପୂର୍ବୋକ୍ତ ସିଦ୍ଧ ସ୍ତ୍ରୀ ଭାବତୋପି ଏସ ବିଶେଷ ଉହ୍ୟ। ତେଣୁ ଏ ପୂର୍ବରୁ ଯେଉଁ କୁହାଗଲା ଯେ ଦେବସ୍ତ୍ରୀମାନେ ମୋହିତ ହୋଇଗଲେ ତାଙ୍କଠାରୁ ଏମାନେ ପଶୁମାନେ ଆହୁରି ଯେଉଁ ମୋହିତ ହୋଇଯାଇଛନ୍ତି ସେଥିପାଇଁ ଏଇଟା ହେଉଛି ବହୁତ ବିଚିତ୍ର କଥା, ଚିତ୍ର ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଠାରେ ବିଶ୍ୱନାଥ ଚକ୍ରଠାକୁର କହୁଛନ୍ତି ଯେ ଦେବ ବନିତାନାଂ ବିଦଗ୍ଧ ପ୍ରବଣାନାଂ କା ବାର୍ତ୍ତା। ଅନ୍ୟ କେତେଜଣ ଗୋପୀ କହୁଛନ୍ତି ଏ ଗୋଟିଏ ଗୋପୀଙ୍କର ଦଳରେ ଏଇସବୁ ଆଲୋଚନା ହେଉଥିଲା, କେମିତି ଭଗବାନ ଯେତେବେଳେ ବେଣୁବାଦନ କରୁଛନ୍ତି ତ୍ରିଭଙ୍ଗ ଲଳିତରେ ଗାନ କରୁଛନ୍ତି, ସେହି ସମୟରେ ବ୍ରଜବନିତାମାନେ ବ୍ୟମଜାନରେ ଆସି ସେମାନେ ମୋହଗତ ହୋଇଯାଉଛନ୍ତି। ଏଇଟା ଗୋଟିଏ ଦଳରେ ଆଲୋଚନା ହେଉଥିଲା। ଆଉ ଗୋଟିଏ ଦଳରେ ଆଲୋଚନା ହେଉଛି ଯେ ଦେବବନିତାନାଂ ବିଦଗ୍ଧ ପ୍ରବଣାନାଂ କା ବାର୍ତ୍ତା। ଦେବବନିତାମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସେମାନେ ବିଦଗ୍ଧ ପ୍ରବଣାନାଂ, ସେମାନଙ୍କର ବହୁତ ଜ୍ଞାନ ଇତ୍ୟାଦି ସବୁ ରହିଛି, ତାଙ୍କ କଥା କ'ଣ କହିବା। ମୂଢ଼ ଜନ୍ତୁ ନାମ ଅପି ମୋହଂ ଶୁଣତେ ଅନ୍ୟ ଆହୁ। ତାଙ୍କ କଥା ଛାଡ଼, ଏ ମୂଢ଼ ଜନ୍ତୁମାନେ ମୂର୍ଖ, ଏମାନେ ସବୁ ମାନେ ପଶୁ ସେମାନେ ସବୁ ମୂର୍ଖ, କିନ୍ତୁ ତାଙ୍କର ମୋହ ଶୁଣ। ଏ ଆଉ କେତେଜଣ ଗୋପୀମାନେ କହୁଛନ୍ତି, ଆଉ ଗୋଟେ ଦଳରେ ଆଲୋଚନା ହେଉଛି। ତେଣୁ ହନ୍ତ ଚିତ୍ରଂ ଇତି ଅଦ୍ଭୁତାଦପି ଅଦ୍ଭୁତମିଦମ୍ ଇତ୍ୟର୍ଥ। ହନ୍ତ ଚିତ୍ର ଶବ୍ଦ ବ୍ୟବହାର କରାଯାଇଛି ନା, ହନ୍ତ ଚିତ୍ର ମବଳା ଶୃଣତେ ଦଂ। ହନ୍ତ ଚିତ୍ର କହିଲେ ବିଶ୍ୱନାଥ ଚକ୍ରପୁର ଠାକୁର କହୁଛନ୍ତି ହନ୍ତ ଚିତ୍ର ଇତି ଅଦ୍ଭୁତାଦପି ଅଦ୍ଭୁତମିଦମ୍ ଇତ୍ୟର୍ଥ। ଅଦ୍ଭୁତରୁ ମଧ୍ୟ ଆହୁରି ଅଦ୍ଭୁତ କଥା ଇଏ, ତାଙ୍କର ଭାବ ଏଇଟା ବ୍ୟକ୍ତ କରୁଛନ୍ତି। ହେ ଅବଳା, ଅବଳା ଶବ୍ଦ ଯେଉଁ ବ୍ୟବହାର କରାଯାଇଛି ତା'ର ଅର୍ଥ ହେଉଛି କ'ଣ, ଅବଳା ଚିତ୍ରମ ଅବଳା, ଅବଳା ଶବ୍ଦର ଅର୍ଥ ହେଉଛି କ'ଣ ନା, ଇତି ସ୍ତ୍ରୀଣାଂ ଯୁଷ୍ମାକଂ ପାତିବ୍ରତ୍ୟ ବଳମ୍ କୃଷ୍ଣେନ ପ୍ରଥମତଃ ଏବ ଅପହୃତ ଇତି ଭାବ। ଆମର ଯେଉଁ ପାତିବ୍ରତ୍ୟ ଥିଲା, ବଳ ଥିଲା, ସେଇଟା କୃଷ୍ଣ ପ୍ରଥମରୁ ଆମର ସେଇଟାକୁ ବଳକୁ ଆମେ ନେଇଯାଇଛନ୍ତି, ଆମେ ଅବଳା ହୋଇଯାଇଛେ। ଏଇ ଭାବରେ ଅବଳା ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇ ବେଣୁବାଦନର ବିଚିତ୍ର ସବୁ ଯେଉଁ ପ୍ରଭାବ ରହିଛି ଏସବୁ ବର୍ଣ୍ଣନା କରାଯିବ। 12 ଯୁଗଳ ଆମେ 2 ଯୁଗଳ କହିଲେ ଏଠି ମଧ୍ୟ ଗଲା, ତା'ପର 2 ତା'ପର ଯୁଗଳଟି ଆରମ୍ଭ ପାଠ କରିବା 6-7। ସେଠି କୁହାଯାଉଛି ଯେ ବରିଣ ସ୍ତବକ ଧାତୁ ପଳାସେଇ ବଦ୍ଧମଲ ପରିବହ ବିଡ଼ମ୍ବ କରିଚି ସବଳ ଆଳିଶ ଗୋପୀ ଘାସ ମା ହୋୟତି ଯତ୍ର ମୁକୁନ୍ଦ ତରି ଭଗ୍ନଗତୟ ସରିତୁ ଭୈ ତତ୍ପଦାମ୍ବୁଜ ରଜୋ ନୀଳ ନୀତମ ସୃହୟତିର୍ବୟମିବା ବହୁ ପୁଣ୍ୟ ପ୍ରେମ ବ୍ୟପିତ ଭୁଜା ସ୍ତିମିତାପ। ମୁଁ ଯେତେ ପ୍ରାକ୍ଟିସ୍ କଲେ ମଧ୍ୟ ମୁଁ ବୋଲିପାରୁନି ସେ ସ୍ୱରରେ, ଆମେ ଚେଷ୍ଟା କରିବା କାଲିକି ପୁଣି ବୋଲିବା। ଆମେ ସେ ଇଏଟାକୁ ଆଣିଲେ ହେବ, ସେ ଯେଉଁ କ୍ୟାସେଟ୍ଟା ଲଗେଇଲେ ଆମେ ସେ ଅନୁସାରେ ବୋଲିବା, ସେଇଟା ଲଗେଇକିରି ବୋଲିବା। ତେଣୁ ଏଠି କ'ଣ କହୁଛି, 6 ଏବଂ 7 ଏ 2 ଶ୍ଳୋକର ଅର୍ଥ କ'ଣ ବୁଝିବା ପ୍ରଥମେ, ତାପରେ ଟୀକା କହିବା। କିଞ୍ଚ ଅଚିଚେନାସୁ ସରିତ୍ସୁ ତଦତୀବ ଚିତ୍ର ମିଥ୍ୟାହ, ଇଏ ଆହୁରି ଅଦ୍ଭୁତ ଅଦ୍ଭୁତ ଚିତ୍ର, ଆହୁରି ଅଦ୍ଭୁତ କଥା। ଅଚେତନାମ, ଏମାନେ ସବୁ ଚେତନଶୀଳ, ପଶୁମାନେ ସବୁ ଚେତନଶୀଳ, କିନ୍ତୁ ଅଚେତନ ମାନେ ସରିତ୍ସୁ, ସରିତ୍ସୁ କହିଲେ ନଦୀମାନେ, ତଦ୍ ଅତୀବ ଚିତ୍ରମ, ତାଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟ କଥା, ତାଠାରୁ ଅଧିକ ଅତୀବ ଚିତ୍ରମ ଇତ୍ୟାହୁ। ଆଉ କେତେଜଣ ଗୋପୀ କଥା କହୁଛନ୍ତି, ହେ ଆଳି, ଆଳି କହିଲେ ସଖୀ, ବହି ବରିଣ ତବକ ଧାତୁ ପଳାସେଇ, ଭଗବାନ ଯେଉଁ ଏଇ ରୂପ ଧାରଣ କରିଛନ୍ତି, ବରିଣ ସ୍ତବକ ଧାତୁ, ବରିଣ କହିଲେ ମୟୂର ପୁଚ୍ଛ, ତସ୍ୟ ସ୍ତବକ ବା ପୁଷ୍ପଗୁଚ୍ଛ ସବୁ ଧାରଣ କରିଛନ୍ତି, ଏବଂ ଧାତୁ ପଳାସେଇର, ଧାତୁ ବିଭିନ୍ନ ପ୍ରକାର ଗୈରିକ ଆଦି ଧାତୁ ଧାରଣ କରିଛନ୍ତି, ବିଭିନ୍ନ ପ୍ରକାର ରଙ୍ଗ ତାଙ୍କର ସାଙ୍ଗମାନେ, ତାଙ୍କ ସାଙ୍ଗମାନେ ସବୁ ବିଭିନ୍ନ ପ୍ରକାର କ'ଣ ଭଗବାନଙ୍କୁ ଚିତ୍ର ଅଙ୍କିତ କରିଛନ୍ତି। ପଳାସାନି ବିଭିନ୍ନ ପ୍ରକାର ବଲ୍ଲଭ ପଲ୍ଲଭ ଯେଉଁ ରହିଛି ପୁତ୍ର ପତ୍ର ସବୁ ରହିଛି, ଏଇଭଳି ଭାବରେ ତାଙ୍କୁ ରୂପକୁ ସଜେଇ ଦେଇଛନ୍ତି ସେମାନେ। ବଦ୍ଧମଲ୍ଲି ବଦ୍ଧମଲ୍ଲ ପରି ବର ବିଡ଼ମ୍ବ, ଯେଉଁଭଳି ଭାବରେ ବଦ୍ଧ ଚାଷୁ ମଲ୍ଲନାଂ ପରିବର ପରିକର ତଂ ବିଡ଼ମ୍ବ ହେତି ଅନୁକରତି ଇତି ତଥା ସ। ମଲ୍ଲଯୋଦ୍ଧା ଭଳି ସେ ରୂପ ଧାରଣ କରିଛନ୍ତି, ସେତେବେଳେ ବିଭିନ୍ନ ସାଙ୍ଗ ବାଳକମାନଙ୍କ ସହିତ ମଲ୍ଲଯୁଦ୍ଧ ହେଉଛି, ତେଣୁ ସେହିଭଳି ଭାବରେ ବେଶରେ ରହିଛନ୍ତି, କେତେବେଳେ ମଲ୍ଲଯୁଦ୍ଧ ଆସିଯିବ, ଡାକରା ଆସିଯିବ, ମଲ୍ଲ କରିବେ। ପରିବର ପିଡ଼ମ୍ ସେ ମୟୂରପୁଚ୍ଛ ଧାରଣ କରିଛନ୍ତି, ବିଡ଼ମ୍ବନ ଅନୁକରଣ କରୁଛନ୍ତି, ମଲ୍ଲମାନଙ୍କ ଭଳି ଅନୁକରଣ କରୁଛନ୍ତି ରୂପ। ମୁକୁନ୍ଦ ସବଳ, ଏଠି ମୁକୁନ୍ଦ କାହିଁକି କୁହାଯାଇଛି ଆମେ କହିବା, ଏଠି ଜଣେ ଆଚାର୍ଯ୍ୟ ଟିକାରେ କହିଛନ୍ତି, ମୁକୁନ୍ଦ ସାଧାରଣତଃ ଅର୍ଥ କହିଲେ ମୁକ୍ତି ପ୍ରଦାନ କରନ୍ତି, କିନ୍ତୁ ଏଠି ଯେଉଁ ଗୋପୀମାନେ ଯେଉଁ କହୁଛନ୍ତି ମୁକ୍ତି ପ୍ରଦାନ କରିବା ପାଇଁ ସେ ତା କହୁଛନ୍ତି କି କାଳେ ମୁକୁନ୍ଦ, ଆମେ କହିବା, ଜଣେ ଆଚାର୍ଯ୍ୟ କହିଛନ୍ତି ମୁକୁନ୍ଦର ଅର୍ଥ। ସବଳ, ସବଳ କହିଲେ ବଳରାମର ସହିତ, ବଳରାମଙ୍କ ସହିତ, ସଗୋପେଇ ଏବଂ ଅନ୍ୟ ଗୋପମାନଙ୍କ ସହ, କହିଚିତ୍ କେତେବେଳେ, ଯଦା କଦାଚିତ୍ ଦେଶେ ବେଣୁନା, କେଉଁ ସ୍ଥାନରେ ବେଣୁକୁ କ'ଣ କରୁଛନ୍ତି, ଗାହା ବେଣୁ ଗାହନ କରିକିରି, ସମାହ ହୋଇଅତି ତରି, ଭଗବାନ ଯଦି ଗାଭୀମାନେ ଗୋଚାରଣ କରିବା ସମୟରେ, ଗୋଚାରଣ ଯେଉଁ ତୃଣଚାରଣ କରୁଛନ୍ତି, ଟିକେ ଯଦି ଦୂରକୁ ପଳେଇଗଲେ, ତାହେଲେ ଭଗବାନ ତାଙ୍କୁ ଆହ୍ୱାନ କରିବେ, ତାଙ୍କୁ ଡାକିବେ। ସମା ହୋଇଅତି, ସମ୍ୟକ ଭାବରେ ତାକୁ ଡାକିବେ, ସେ ବଂଶୀ ମାଧ୍ୟମରେ ଡାକିବେ, ସେ ବଂଶୀ ମାଧ୍ୟମରେ, ବଂଶୀପ୍ରିୟ ସଖୀ, ଭଗବାନଙ୍କର ବଂଶୀପ୍ରିୟ ସଖୀ ବୋଲି କୁହାଯାଇଛି। ଭଗବାନ ବଂଶୀ ମାଧ୍ୟମରେ ସବୁକିଛି କରି, ବ୍ରହ୍ମାଙ୍କୁ ମଧ୍ୟ ଜ୍ଞାନ ଦେଇଥିଲେ ଏ ବଂଶୀ ମାଧ୍ୟମରେ, ଏବଂ ସେ ମଧ୍ୟ ଏଇ ବଂଶୀ ମାଧ୍ୟମରେ ଏଇ ଯେଉଁ ରହିଛି ଆମର କ'ଣ, ଆମେ ଯେଉଁ ଭୂର୍ ଭୁବସ୍ୱ କହୁଛେ, ଗାୟତ୍ରୀ ମନ୍ତ୍ର ମଧ୍ୟ ପ୍ରଦାନ କରିଥିଲେ ବ୍ରହ୍ମାଙ୍କୁ, ସେ ବଂଶୀ ମାଧ୍ୟମରେ ସବୁ କରିଦେଇପାରିବେ ଭଗବାନ। ତେଣୁ ବଂଶୀ ମାଧ୍ୟମରେ ଆହ୍ୱାନ କରୁଛନ୍ତି, ଅନ୍ୟ ଯେଉଁମାନେ ରହିଛନ୍ତି ଦୂରକୁ ଚାଲିଯାଇଛନ୍ତି, ସେ ଗାଭୀମାନଙ୍କୁ ଆହ୍ୱାନ କରୁଛନ୍ତି। ଗା ସମା ହୋଇଅତି ତରି, ତାଙ୍କୁ ଯେତେବେଳେ ଆହ୍ୱାନ କରୁଛନ୍ତି ବଂଶୀ ମାଧ୍ୟମରେ, ତଦା ତଧ୍ୱନି ଶ୍ରବଣାତ୍, ଏଇ ଧ୍ୱନି ଶ୍ରବଣରେ କ'ଣ ହେଉଛି ନା, ଅନିଳ ନିତଂ, ଏଇ ଯେଉଁ ଧ୍ୱନି ଶ୍ରବଣ କରୁଛନ୍ତି ଯେଉଁ ବାୟୁ ଦ୍ୱାରା, ଅନିଳ ନିତଂ, ଅନିଳେନ ବା ବାୟୁନା ନିତଂ, ତତ୍ ପଦାମ୍ବୁଜ ରଜ, ବାୟୁ ଯେଉଁ ଧୀର ସମୀର ସେଠି ପ୍ରବାହିତ ହେଉଛି, ଭଗବାନ ପାଦରେଣୁକୁ ସ୍ପର୍ଶ କରି ମଧ୍ୟ ସେ ବାୟୁ ଆସୁଛି, ତେଣୁ ତସ୍ୟା ପଦାମ୍ବୁଜ ରଜ, ଏଇଟାକୁ ଯେଉଁ ବାୟୁ ଯେଉଁ ରହିଛି, ବାୟୁର ସୁବାସ ରହିଛି, ଏଇଟାକୁ ଆଘ୍ରାଣ କରି ସ୍ପୃହନ୍ତି, ଏଇଟାକୁ ସ୍ପୃହା କରୁଛନ୍ତି, ସ୍ପୃହନ୍ତି ଇବ ମାନେ ଏଇଟା ସ୍ପୃହା କରୁଛନ୍ତି, କ'ଣ କରୁଛନ୍ତି ନା, ସରିତ, ସରିତ କହିଲେ ଯେଉଁ ନଦୀ ସବୁ ରହିଛନ୍ତି ସେଠି, ଯମୁନା ଇତ୍ୟାଦି ଯେତେ ନଦୀ ରହିଛନ୍ତି, ବୈ ନିଶ୍ଚିତ ବୟମ ଇବ ଅବହୁ ପୁଣ୍ୟା, ଆମେ ସେମାନେ ପ୍ରକୃତରେ ଆମେ ବୟମ ଇବ, ତାଙ୍କ ସହିତ ମିଶେଇକି ନିଜକୁ କହୁଛନ୍ତି ଗୋପୀମାନେ, ନଦୀମାନେ ଏବଂ ଆମେ, ଆମେ ସମସ୍ତେ ଅବହୁ ପୁଣ୍ୟା, ଅବହୁ ପୁଣ୍ୟା ଅର୍ଥ ପୁଣ୍ୟ ପ୍ରଚୁର ଶୂନ୍ୟା, ଆମର ବହୁ ପୁଣ୍ୟ ଆମର ନାହିଁ, ଏଇଭଳି ଭାବରେ ତାଙ୍କର ଭାବ ଆସୁଛି। ସେ ସମୟରେ କ'ଣ ହେଉଛି ନା ପ୍ରେମ ବ୍ୟପିତ ଭୁଜା, ନଦୀମାନଙ୍କର ଅବସ୍ଥା ହେଉଛି ପ୍ରେମ ବିପୁତ ଭୁଜା, କ'ଣ ହେଉଛି ନା ପ୍ରେମଣା ବ୍ୟପିତା, ବ୍ୟପିତା କହିଲେ କମ୍ପିତା, ଭୁଜା କହିଲେ ତରଙ୍ଗା, ତାର ଯେଉଁ ତରଙ୍ଗ ରହିଛି ନଦୀର ଯେଉଁ ତରଙ୍ଗ ରହିଛି, ଭକ୍ତିର ସାମୃତ ସିନ୍ଧୁ ତରଙ୍ଗ ସବୁ ଆସୁଛି, ଆମେ ଶୁଣୁଛେ ପାଠ କରୁଛେ ଏ ତରଙ୍ଗ, ସେହିଭଳି ଭାବରେ ନଦୀର ତରଙ୍ଗ ଯେଉଁ ରହିଛି ସେ ତାକୁ ଭୁଜ ତାର ବାହୁ ସହିତ ତୁଳନା କରାଯାଉଛି। ତରଙ୍ଗା ଯାହାସାଙ୍ଗ ତାହା କ'ଣ ହେଉଛି ସ୍ଥିମିତ ଆପ, ଯେଉଁ ନଦୀ ବହିଯାଉଛି ନିମ୍ନ ଗାଁ ଯଥା ଗାହାନ, ନଦୀକୁ ନିମ୍ନ ଗାହାନ ବୋଲି କୁହାଯାଏ, ସେ ନଈକୁ ନିମ୍ନ ମାନେ ତଳକୁ ଚାଲିଯାଏ ବହିଯାଏ। କିନ୍ତୁ ଏଠି ଅପୂର୍ବ କଥା ଆସିଗଲା, ଏଠି ସେ ବହିବା ବନ୍ଦ ହୋଇଗଲା। ସ୍ଥିମିତ ଆପ, ସ୍ଥିମିତ ଆପ କହିଲେ ସ୍ଥିମିତା କହିଲେ ନିଶ୍ଚଳା ଆପ, ଆଉ ସେ ତଳକୁ ଗଲା ନାହିଁ, ତାର ଧର୍ମକୁ ବାଦ ଦେଇଦେଲା, ଯେଉଁ ଜଳର ଧର୍ମ ଏଠି ଜଳ ତ୍ୟାଗ କରିଦେଇଛି, ଜଳର ଧର୍ମ ନିଶ୍ଚଳା ହୋଇଗଲା। ଯାହା ସାଙ୍ଗ ତାହା ଚ ଭବନ୍ତି, ଇଏ ଗୋଟେ ଆଶ୍ଚର୍ଯ୍ୟ କଥା। ଯମୁନା ବହେ ଉଜାଣି ବୋଲି କୁହାଯାଇଛି ନା, ଯମୁନା ବହେ ଉଜାଣି ଏଇଟା ସେ କଥା ଏଇଠି କୁହାଯାଉଛି। ତେଣୁ ଏ ଶ୍ଳୋକର ଭାଷ୍ୟରେ ଶ୍ରୀଧର ସ୍ୱାମୀ କହୁଛନ୍ତି, କିଞ୍ଚ ଅଚେତନାସୁ ଅଚେତନାସୁ ସରିତ୍ସୁ ତତ୍ ଅତୀବ ଚିତ୍ର ମିଥ୍ୟାହୁ। ଏମାନେ ସବୁ ଚେତନ ବସ୍ତୁ କଥା କହିଲା, ପ୍ରଥମେ ଦେବତାମାନଙ୍କର ସ୍ତ୍ରୀମାନଙ୍କ କଥା କୁହାଗଲା, ସେମାନେ ମୋହଗ୍ରସ୍ତ ହୋଇଗଲେ, ତାଙ୍କଠାରୁ ଆହୁରି ଯେଉଁ ରହିଛନ୍ତି ନୀଚ ସ୍ତରରେ ଅଛନ୍ତି ପଶୁମାନେ, ଏମାନେ ମଧ୍ୟ ମୋହଗ୍ରସ୍ତ ହୋଇଯାଉଛନ୍ତି, ଏବଂ ତାଙ୍କଠାରୁ ଆହୁରି ନିମ୍ନ ସ୍ତରରେ ଅଛନ୍ତି ଯେଉଁଟାକ ଅଚେତନ ବସ୍ତୁ ନଦୀମାନେ, ଏମାନଙ୍କର ଚେତନା ନାହିଁ, କିନ୍ତୁ ତଥାପି ଏ ବେଣୁଧ୍ୱନି ଶ୍ରବଣ କରି ତାଙ୍କର କ'ଣ ତାଙ୍କ ଉପରେ କ'ଣ ପ୍ରଭାବ ପଡ଼ୁଛି ଏଇଟା ଆହୁରି ଅଧିକ ଆଶ୍ଚର୍ଯ୍ୟ କଥା। ଗୋପୀମାନେ ଏଇଟାକୁ ଆଲୋଚନା କରୁଛନ୍ତି, ବିଭିନ୍ନ ଦଳରେ ଏସବୁ ଆଲୋଚନା ଚାଲିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ମୁଖେ କାହିଁକି ମୁକ୍ତ ମୁକୁନ୍ଦ ଶବ୍ଦ ବ୍ୟବହାର କରାଗଲା, ନା ସନାତନ ଗୋସ୍ୱାମୀ କହୁଛନ୍ତି, ମୁଖେ କୁନ୍ଦା ନିଏବ କୁନ୍ଦ ତୁଲ୍ୟ ବା ଦନ୍ତା ଦନ୍ତା ଯସ୍ୟ ଇତି ମୁକୁନ୍ଦ। ଭଗବାନ ଯେତେବେଳେ ଗାନ କରୁଛନ୍ତି, ବେଣୁ ବାଦନ କରୁଛନ୍ତି, ସେହି ସମୟରେ ତାଙ୍କର ମୁଖ ମୁଖର ଯେଉଁ ଦନ୍ତ ରହିଛି ସେ ଦନ୍ତ ଦୃଶ୍ୟମାନ ହେଉଛି। କିଭଳି ଦନ୍ତ ନା କୁନ୍ଦାନି ଏବ କୁନ୍ଦ ତୁଲ୍ୟ, କୁନ୍ଦ ଫୁଲ, କୁନ୍ଦ ଫୁଲ କିଏ ଦେଖିଛନ୍ତି? କୁନ୍ଦ ଫୁଲ ମୁଁ ଜାଣିନି କ'ଣ କୁନ୍ଦ ଫୁଲ ବୋଲି କୁହାଯାଉଛି, କିନ୍ତୁ ସେଇଟା ଧଳା, ଦାନ୍ତକୁ ଦାନ୍ତକୁ ସେଇ କୁନ୍ଦ ଫୁଲ ସହିତ ତୁଳନା କରାଯାଇଛି। କୁନ୍ଦ ଭଗବାନଙ୍କର ଦାନ୍ତ ଏଇଭଳି ଧଳା ଖାଲି କୁହାଯିବ ନା, କୁନ୍ଦ ଫୁଲ ଭଳି ତାଙ୍କର ଦନ୍ତରାଜି ଭଗବାନଙ୍କର। କୁନ୍ଦ ତୁଲ୍ୟ ବା ଦନ୍ତା ଯସ୍ୟେତି ମୁକୁନ୍ଦ, ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି, କୁନ୍ଦ ମୁକୁନ୍ଦ ଭଳି ସେଥିପାଇଁ ଶବ୍ଦ ବ୍ୟବହାର କରାଗଲା ମୁକୁନ୍ଦ। ତାଙ୍କର ଦନ୍ତ ସେହିଭଳି ଭାବରେ କୁନ୍ଦ ଫୁଲ ଭଳି, ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି, ସନାତନ ଗୋସ୍ୱାମୀ ଏଇଟା କହୁଛନ୍ତି ଭାଷ୍ୟରେ। ତେଣୁ ବେଣୁନା ସମା ହୁଏ ନ, ତେଣୁ ବେଣୁରେ ଯେତେବେଳେ ବାଦନ ଡାକୁଛନ୍ତି, ଦନ୍ତରୁଚି ବିକାଶ ହେନ, ତାଙ୍କର ଦନ୍ତ ସବୁ ବିକାଶ ମାନେ ସୁନ୍ଦର ଦେଖାଯାଉଛନ୍ତି ସେହି ସମୟରେ, ତେଣୁ ଏଇଟାକୁ ଦେଖୁଛନ୍ତି ଗୋପୀମାନେ, ଦେଖୁଛନ୍ତି ଭଗବାନ ଏସବୁ ଗାନ କରୁଛନ୍ତି, ସବୁ ତା ମନରେ ସବୁ ଦେଖୁଛନ୍ତି ଶୁଣୁଛନ୍ତି ସବୁ କରୁଛନ୍ତି, ମନର କାର୍ଯ୍ୟ ଚାଲିଛି, ଏଇଟା ମନ ଚାଲିଯାଇଛି ଭଗବାନ ପାଖରେ ଭଗବାନ ସହିତ। ତେଣୁ ଏଇଟା ଦେଖିକିରି ପରମ ସୌନ୍ଦର୍ଯ୍ୟଂ ଧ୍ୱନିତମ୍, ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନ। ଭଗବାନ ତ ଏମିତି ସୁନ୍ଦର, ଯାହାହେଲେ ବି ସେ ସୁନ୍ଦର। ତେଣୁ ଏଇଟା ଯେଉଁ ଆହ୍ୱାନ କରୁଛନ୍ତି, ପ୍ରେମ ସୁହାୟା ଅପି ଅଚେତନ ଜଳପ୍ରବାହ ମୈସୁ ନଦୀସୁ ତାଦୃଶ ଭାବ ଦୟାତ୍ ପୂର୍ବତ ବିଶେଷୋତ୍ତର ଦ୍ରଷ୍ଟବ୍ୟ। ତେଣୁ ପୂର୍ବ ଅପେକ୍ଷା ଏ ଆହୁରି ଅଧିକ ବିଶେଷ ବିଶେଷତ୍ୱ ରହିଛି। ତେଣୁ ଏମାନେ ଯେଉଁ ଡାକୁଛନ୍ତି ଆହ୍ୱାବତୀ କହିଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି ଯେ କ'ଣ କହିଛନ୍ତି ନା, ବୃଷ ମୃଗାଦିନା ଚେତନାନାଂ କା ବାର୍ତ୍ତା, ବୃଷ ମୃଗ ମୃଗ ଏମାନେ ଏବଂ ଚେତନଶୀଳ ତାଙ୍କ କଥା କ'ଣ କହିବା, ଅଚେତନାନପି ବେଣୁ ଶ୍ରବଣ ହେତୁକଂ ସ୍ତମ୍ଭମ ଶୁଣୁତ ଇତି ଅନ୍ୟ ଆହୁ, ଅନ୍ୟମାନେ ଅନ୍ୟ ଗୋଟେ ଦଳରେ ଏଇଟା ଗୋପୀମାନେ କହୁଛନ୍ତି। ଏଇଟା ହେଉଛି ଆହୁରି ଅଚେତନ ବସ୍ତୁରେ ମଧ୍ୟ ଭଗବାନଙ୍କର ବେଣୁ ଶ୍ରବଣ କରି ତାଙ୍କର କ'ଣ ପ୍ରତିକ୍ରିୟା ହେଉଛି ଶୁଣ। ଏଭଳି ଭାବରେ କହୁଛନ୍ତି ଯେ ଭଗବାନ ଯେଉଁ ଆହ୍ୱାନ କରୁଛନ୍ତି, ଭଗବାନ ଯେଉଁ ଆହ୍ୱାନ କରୁଛନ୍ତି, କିଭଳି ଆହ୍ୱାନ କରୁଛନ୍ତି ନା, ବଳଦେବ ସହିତ ସ ମୁକୁନ୍ଦ ଗୋପୀ ଯୁକ୍ତ, ଗୋପୀମାନଙ୍କ ସହିତ ଯୁକ୍ତ ହୋଇକରି ବଳଦେବଙ୍କ ସହିତ ଯେଉଁ ବେଣୁ ବାଦନ କରୁଛନ୍ତି, ସେ ବେଣୁରେ କ'ଣ ସେ କହୁଛନ୍ତି, ଗାହା ହି ହି କାଳିନ୍ଦୀ, ଗାଭୀମାନଙ୍କୁ ଯେଉଁ ଡାକୁଛନ୍ତି କ'ଣ କ'ଣ ଡାକୁଛନ୍ତି, ସେ ବେଣୁସ୍ୱନ କ'ଣ ଆସୁଛି ନା, ହି ହି କାଳିନ୍ଦୀ ହି ହି କାଳିନ୍ଦୀ, କାଳିନ୍ଦୀ ଗାଭୀର ନାମ ସବୁ ରହିଛି, ତେଣୁ ଏଇଟା ମଧ୍ୟ ନଦୀର ନାମ କାଳିନ୍ଦୀ, ଯମୁନା ନଦୀର ନାମ, ହି ହି ଗଙ୍ଗେ, ଗଙ୍ଗା ଗୋଟେ ଗାଭୀ ରହିଛି, ତେଣୁ ଗୋଟେ ମାନସ ଗଙ୍ଗା ମଧ୍ୟ ସେଇଠି ରହିଛନ୍ତି, ମାନସ ଗଙ୍ଗା, ସେ ଭାବୁଛନ୍ତି ମୋତେ ଡାକୁଛନ୍ତି ବୋଲି, ସରସ୍ୱତୀ ସରସ୍ୱତୀ ଆଉ ଗୋଟେ ଗାଭୀର ନାଁ ହେଉଛି ସରସ୍ୱତୀ, ତାଙ୍କୁ ଡାକୁଛନ୍ତି, ତେଣୁ ସେଠି ମଧ୍ୟ ସରସ୍ୱତୀ ନଦୀ ଅଛନ୍ତି, ତେଣୁ ସିଏ ଭାବୁଛନ୍ତି ତାସାଂ ନାମ ଭିଡ଼ ଯତ୍ର ଯଦା ଆହୁ ହୋଇଛି, ଭଗବାନ ଯେତେବେଳେ ସେ ଗାଭୀମାନଙ୍କୁ ତାଙ୍କ ନାମ ଧରି ଡାକୁଛନ୍ତି ବେଣୁରେ, ସେତେବେଳେ ତରି ସରିତୁ ଯମୁନା ମାନସ ଗଙ୍ଗା ସରସ୍ୱତୀ ଆଦିଆ ସରିତୁ ଅନ୍ୟାଶ୍ଚ ବ୍ରଜସ୍ଥା ଅଚେତନା ଅପି, ଆହୁରି ବହୁତ ରହିଛି, ଖାଲି ଏତେ ତିନୋଟି ନାମ ଡାକିନାହାନ୍ତି, ବହୁତ ତାଙ୍କ ବହୁତ ଗାଭୀ ଅଛନ୍ତି, ସମସ୍ତ ନାଁ ଡାକୁଛନ୍ତି, କେଉଁ ଗାଭୀମାନଙ୍କର ନାମ ଆ ପରେ ସବୁ ଆସିବ, ବିଭିନ୍ନ ପ୍ରକାର ଅର୍ଥ କୁହାଯାଇଛି, ଆ ପରେ ଆସିବ, ଆମେ କାଲି କହିବା ସେଇଟା, ଆମେ ଛଅ ସାତ କହୁଛେ ନା, ଛଅ ସାତରେ ଏତେ ଦେଇନାହାନ୍ତି, ଆମେ ଆ ପରେ ଆସିବ, ବିଭିନ୍ନ ପ୍ରକାର ଗାଭୀମାନେ ସବୁ ନାମ ସବୁ ରହିଛି, ଭଗବାନ ଗାଭୀମାନଙ୍କ ନାମ ଜପ କରୁଛନ୍ତି, ମଣିମାଳାରେ ଭଗବାନ ଗାଭୀମାନଙ୍କ ନାମ ଜପ କରୁଛନ୍ତି, ଆମେ ଭଗବାନଙ୍କ ନାମ ଜପ କରୁଛେ, ଭଗବାନ ଗାଭୀମାନଙ୍କ ନାମ ଜପ କରୁଛନ୍ତି, ଏସବୁ ଆସିବ କଥା, ତେଣୁ ଏଇଠି ସବୁ ଅନ୍ୟ ଯେତେ ସବୁ ସରିତ ନଦୀ ଏବଂ ସରିତ ବା ଅନ୍ୟ ସବୁ କ'ଣ ସରସ୍ୱତୀ ସରିତ ଅନ୍ୟାଶ୍ଚ ବ୍ରଜସ୍ଥା ଅଚେତନା ଅପି, ଆଉ ଯେତେ ସବୁ ରହିଛି ସରୋବର ଇତ୍ୟାଦି, ଏମାନେ ସମସ୍ତେ ଅଚେତନା ଅପି ଚେତନା ପ୍ରାପ୍ୟ ହନ୍ତ, ସେ ଅଚେତନ ବସ୍ତୁ ମଧ୍ୟ ଚେତନଶୀଳ ହୋଇଯାଉଛନ୍ତି, ଚେତନଶୀଳ ବସ୍ତୁ ମଧ୍ୟ ଅଚେତନ ହୋଇଯାଉଛନ୍ତି, ହନ୍ତୋ ହନ୍ତୋ ଅହୋ ଅସ୍ମାକଂ ଭାଗ୍ୟ ଯତ, କିନ୍ତୁ ଆମ ଭାଗ୍ୟ ଦେଖ କେ ଦୁର୍ଭାଗ୍ୟ, ଆମେ ସେଇଟାକୁ ଶୁଣିପାରୁନାହୁଁ, ଯଦିଓ ସେମାନେ ଶୁଣୁଛନ୍ତି ଏବଂ କହୁଛନ୍ତି, ତେଣୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭାବ ହେଉଛି ଆମେ କୌଣସି ଉପାୟରେ ଆମେ ଯାଇକରି ସେଠି ପଳାଇବା, ସେ ପାଖକୁ ଯାଇ ପହଞ୍ଚିବା, ଏଇଭଳି ଭାବରେ ତାଙ୍କର ଭାବ ହେଉଛି ଏଇଟା, ଏବଂ ବୟମପି ପ୍ରତି ଭାତ୍ରାଦିଭି କୃଷ୍ଣାଭିସାର ବାରଣାତ୍ ଭଗ୍ନଗତୟ ଲୋକ ଅପହାସାତ୍ ପ୍ରାତିପତ୍ୟ ଲୋପାଶ୍ଚ ଅହିକ ପାରଲୌକିକ ଗତି ରହିତାଶ୍ଚ ତଦଙ୍ଗ ସୌରଭା ସ୍ପୃହା ବ୍ୟତ୍ୟଶ, ତେଣୁ ଏଇଭଳି ଭାବରେ ଯେତେବେଳେ ତାଙ୍କର ଯେଉଁ ରହିଛି ନଦୀର ସ୍ରୋତ ବନ୍ଦ ହୋଇଯାଉଛି, ସେହି ସମୟରେ ସ୍ରୋତ ଉପରକୁ ଉଠୁଛି, ନଦୀର ଜଳ ଉପରକୁ ଉଠୁଛି, ଏଇଭଳି ଭାବରେ ସେ ଭଗବାନ ପାଦ ସ୍ପର୍ଶ କରୁଛନ୍ତି, ଆମର ଶ୍ରୀ ଶ୍ରୀମନ୍ଦିର ରାଧାଗୋବିନ୍ଦ ସେ ମହାରାଜ କହୁଥିଲେ ଭଗବାନ କେତେବେଳେ ଗୋଟେ ବୃକ୍ଷ ଡାଳରେ ବସି ଯେତେ ବେଣୁବାଦନ କରୁଛନ୍ତି, ଗୋଡ଼ ତଳକୁ ଲଗେଇଛନ୍ତି, ସେହି ସମୟରେ ନଦୀମାନେ ଯେଉଁ ରହିଛନ୍ତି ସେ ନଦୀର ଜଳ ଉପରକୁ ଉଠି ଭଗବାନ ପାଦସ୍ପର୍ଶ କରୁଛନ୍ତି, ପାଦସ୍ପର୍ଶ କରୁଛନ୍ତି, ତେଣୁ ସେମାନେ ଏଇ ଯେଉଁ ଭଗବାନଙ୍କର ତାଙ୍କର ସୁହା ଯେଉଁ ଆସୁଛି ଭଗବାନଙ୍କୁ ପାଦସ୍ପର୍ଶ କରିବା ପାଇଁ, କାରଣ ଭଗବାନ ଯେଉଁ ଯେତେବେଳେ ବେଣୁବାଦନ କରୁଛନ୍ତି, ଯେ ପବନ ଦ୍ୱାରା ବାୟୁ ଦ୍ୱାରା ଅନିଳ ଦ୍ୱାରା ପବନ ଦ୍ୱାରା ଆସି ଚାଳିତ ହୋଇ ଭଗବାନଙ୍କ ଯେଉଁ ପାଦରଜର ଯେଉଁ ରହିଛି ସୁଗନ୍ଧି ରହିଛି, ସେ ସୁଗନ୍ଧିକୁ ସେମାନେ ପ୍ରାପ୍ତ ହୋଇ ସେଇ ପାଦରଜକୁ ପ୍ରାପ୍ତ ହେବା ପାଇଁ ତାଙ୍କର ସୁହା ଆସୁଛି, ତେଣୁ ସେ ଅଚେତନ ବସ୍ତୁ ଚେତନଶୀଳ ହୋଇଯାଉଛି ଭଳି ଲାଗୁଛି, ତେଣୁ ଆମର ମହାରାଜ କହୁଛନ୍ତି, ତେଣୁ ଏଇ ଯେଉଁ ଯମୁନା ନଦୀ ଇତ୍ୟାଦି ଏମାନେ ସବୁ କ'ଣ କରୁଛନ୍ତି ନା, ସେଠି ଯେଉଁ ଯମୁନା ନଦୀରେ ବିଭିନ୍ନ ପ୍ରକାର ପଦ୍ମ ସବୁ ରହିଛି, ସେ ପଦ୍ମ ସବୁ ଆଣି ଭଗବାନଙ୍କୁ ଉପହାର ଦେଉଛନ୍ତି, ପୂଜା କରୁଛନ୍ତି, ଏଭଳି ଭାବରେ ଅଚେତନ ବସ୍ତୁ ମଧ୍ୟ ଚେତନଶୀଳ ହୋଇଯାଉଛି, ତେଣୁ ଅବହୁ ପୁଣ୍ୟା ଶବ୍ଦର ଅର୍ଥରେ କୁହାଯାଉଛି, ଅଳ୍ପ ପୁଣ୍ୟା ଇତ୍ୟର୍ଥ, ଆମେ ଭଗବାନଙ୍କର ସଙ୍ଗ କରୁଛୁ ପୁଣି ଭିଡ଼ ହୋଇଯାଉଛି, ସେଥି ଅଳ୍ପ ପୁଣ୍ୟ ବୋଲି ସେ କହୁଛନ୍ତି। ଏମାନେ ମଧ୍ୟ ସଙ୍ଗ କରୁଛନ୍ତି, ତେଣୁ ଏଇଭଳି ଭାବରେ ଗୋପୀମାନେ ଏ ବେଣୁଗୀତିକୁ ଆସ୍ୱାଦନ କରୁଛନ୍ତି। ଆମେ ଏଇଟା ସ୍ୱରଟାକୁ କାଲି ଲଗେଇବା, ଟେପ୍ ରେକର୍ଡ଼ ଲଗେଇ ଶୁଣିବା, ସେ ଅନୁସାରେ ବୋଲିବା। ତେଣୁ ଆମେ କଥାକୁ ଏଠି ବିଶ୍ରାମ ଦେବା, ସମୟ ହୋଇଗଲାଣି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ତାଇ ଗୌର ପ୍ରେମାନନ୍ଦେ। ହେ